ॐ नमो भगवते वासुदेवाय। ॐ नमो भगवते वासुदेवाय। हरे कृष्ण अभस्त भक्त सज्जन बंद मातृबंद आपण मानक आमर सीतादेवी कथा को आम स्वागत जनाऊु। आज पवित्र सीता नवमी तिथि, किंतु सीता नवमी तिथि सीतादेवी विषय कहवापी मोर कौन योग्यता ना, तेणु सीतादेवी कृपा प्रार्थना करवा, भगवान कृपा प्रार्थना करवा, आपण वैष्णव मान कृपा प्रार्थना करवा, जहाँफल कि आम सीतादेवी विषय किसी कथा कह कहीं आगुर के सीतादेवी विषय कथा कही नी फर्स्ट टाइम मुटा सीतादेवी विषय कथा कह सीतादेवी आम कृपा कले कृपा कले विषय किसी कथा कह आम जो पाठ कले भगवान रामचंद्र स्तुति हो नीलांबुजं श्यामल कोमलांग भगवान किभली भाव दिव्य शरीर ना नीलांबुज नील पद्म भली शरीर रंग नीलांबुजम नीलांबुजम श्यामल कोमलांग बहुत कोमल रंग श्यामल वर्ण सीता समारोपित वाम भाग वाम भागे सीतादेवी रही सीतादेवी रही पाणोर महासायक चारु चापम तांकर जो कोदंड रही धनु रही महासर से हर्षापम बहुत सुंदर चाप से नमामि रामं रघुवंशनाथम भगवान रघुवंश सीतादेवी सहित आम भगवान रामचंद्र को प्रणाम करचु। तेणु आमर ये पवित्र राम मंदिर रे आमर रामनवमी पालन हुए सब वर्ष, किंतु ए वर्ष सीता नवमी पालन करा जाउछि कहीं आमर श्रीपाद संदीपनी मुनिप्रभु आसी तेणु आपण मैंने देखिए वैष्णव क्यालेंडर में आज दिवस आमर कौन सी उपवास ना, किंतु आज आम तर अभिषेक करवा कृपा प्रार्थना करवा, तेणु आज आमर उपवास रखाई मध्यान पर्यंत उपवास। तेणु आमर जो रही भगवान कृष्णकर विषय आम सीतादेवी विषय भगवान राधाराणी विषय बहुत बहुत थर कही प्राय प्रत वर्ष मु सीता राधाराणी कथा कहे सब प्रत वर्ष, किंतु ए वर्ष सीतादेवी विषय कह जा राधाराणी विषय आम कहे ब्रह्म वैवर्त पुराण वर्णना कर भगवान बाम अंगे राधाराणी प्रकट हेले। तेणु आज आप देखुचे भगवान बाम अंगे बाम पाखे रही सीतादेवी भगवान हूँ एक शक्ति शक्तिमान भितर कौन तफात ना, किंतु ये सब लीला करीला से प्रकट होती बहुत करसब लीला करसु प्रकृत से नित्य नित्य शक्ति सीए नित्य शक्ति आम शुणा कि भाव में भगवान रामचंद्र जो सीतादेवी को निर्वासन करदे सी पुणी भगवान कृष्ण पत्नी रूप से आसिले ये भगवान रामचंद्र से कृष्ण एवं जी सीतादेवी सी हो रुक्मिणी देवी आम से कह आज आलोचना करवा। तेणु ये भाव में सीतादेवी प्रकट होती भाव में ना सीतादेवी प्रकट होती भूमि भूमि जिते बड़े जनक महाराज कन्या जनक नंदिनी जनक महाराज जन महाजन भागवत वर्णना कर बार जन महाजन रही द्वादश महाजन महाजन जेन गंथ स पंथा आम धर्म को ये सहज जापर ना एमती मैंने विद्वान व्यक्ति मैंने मत जापारे ना धर्म तो साक्षात भगवत प्रणीतम धर्मराज दूत मैंने जो अजामिल प्रसंग वर्णना कर जापारे ना धर्म कौन, तेणु धर्म कहले भगवान जहाँ प्रणयन करम जमराज से कहते दूत मान धर्म तो साक्षात भगवत प्रणीतम न भी विदु रुष ना भी देपा ऋषि मैंने जापार ना देवता मैंने जापार ना न सिद्ध मुखिया असुरा मनुष्या सिद्ध मैंने जापार ना मुख्य सिद्ध मैंने मत जापार ना असुर मैंने जापार ना मनुष्य मैंने जापार ना कुतोन विद्याधर चारण दय विद्याधर चारण आदि ये कौन जानवे धर्म विषय कौन जानवे ତେଣୁ ଧର୍ମର ତତ୍ତ୍ୱ ବହୁତ ନିହାୟ, ଧର୍ମର ତତ୍ତ୍ୱ ବହୁତ ଗଭୀର। ତେଣୁ ଏ ଭଗବାନଙ୍କ ଲୀଳା, ଲୀଳା ରୂପରେ ଭଗବାନ ଦୁଇ ଭାବରେ ପ୍ରକାଶ ହେଉଛନ୍ତି, ଶକ୍ତି ଏବଂ ଶକ୍ତିମାନ, କୌଣସି ଭେଦ ନାହିଁ, ଏକ ତତ୍ତ୍ୱ। କିନ୍ତୁ ଏ ଲୀଳା ଆସ୍ୱାଦନ ପାଇଁ ସେ ଭେଦ ଗ୍ରହଣ କରୁଛନ୍ତି, ଦୁଇ ଶରୀର ଧାରଣ କରୁଛନ୍ତି। ତେଣୁ ସୀତାଦେବୀ ଭଗବାନ ରାମଚନ୍ଦ୍ରଙ୍କ ଶକ୍ତି, ଶକ୍ତି ଏବଂ ଶକ୍ତିମାନ ଭିତରେ କିଛି ତଫାତ ନାହିଁ, କିନ୍ତୁ ଏହିଭଳି ଭାବରେ ପ୍ରକଟିତ ହେଉଛନ୍ତି। ସୀତାଦେବୀ ଆଜିର ତିଥିରେ ପ୍ରକଟିତ ହୋଇଥିଲେ, ଦ୍ୱାପର ଯୁଗର ଆରମ୍ଭ, ତେତା ଯୁଗର ଆରମ୍ଭରେ ବା ତେତା ଯୁଗରେ ଭଗବାନଙ୍କର, ରାମଚନ୍ଦ୍ରଙ୍କର ସେ ପତ୍ନୀ ରୂପରେ ଆସିଥିଲେ। ଆବିର୍ଭାବ ହୋଇଥିଲେ କିଭଳି ଭାବରେ, ନା ଭୂମିରୁ। ଏଇଟା ଆମର ରାମାୟଣ ବାଳକାଣ୍ଡରେ 66 ସ୍ୱର୍ଗ 13-14 ଶ୍ଳୋକ 2 କୁହାଯାଇଛି, ଯେ ନ୍ୟାସଭୂତଂ ତଦାନ୍ୟସ୍ତମ୍ ଅସ୍ମାକଂ ପୂର୍ବକେ ବିଭୋ ଅଥ ମେ କୃଷତଃ କ୍ଷେତ୍ରଂ ଲାଙ୍ଗୁଳାତ୍ ଉତ୍ଥିତା ତତଃ କ୍ଷେତ୍ରଂ ସୋଦୟତାଂ ଲବ୍ଧା ନାମ୍ନା ସୀତେତି ବିଶ୍ରୁତା ଭୂତଳାଦୁତ୍ଥିତା ସା ତୁ ବ୍ୟବର୍ଦ୍ଧତ ମମାତ୍ମଜା। ଜନକ ମହାରାଜ କହୁଛନ୍ତି ବିଶ୍ୱାମିତ୍ରଙ୍କୁ, ମମାତ୍ମଜା, ମୋର ଆତ୍ମଜ, ମୋର କନ୍ୟା ମମାତ୍ମଜା ସୀତାଦେବୀ, ଏ ଭଗବାନଙ୍କର ଭକ୍ତମାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ଆମେ ଯେଉଁ ଭୌତିକ ଜଗତରେ ସମ୍ବନ୍ଧ ଖୋଜି ବୁଲୁଛେ, ଏ ଭୌତିକ ସମ୍ବନ୍ଧ ହେଉଛି କ୍ଷଣସ୍ଥାୟୀ, ଏ ପ୍ରକୃତ ସମ୍ବନ୍ଧ ନୁହଁ, କିନ୍ତୁ ପ୍ରକୃତ ସମ୍ବନ୍ଧ ହେଉଛି ଭଗବାନଙ୍କ ସହିତ। ତେଣୁ ଇଏ ବେଦରେ 3 ତତ୍ତ୍ୱ ରହିଛି, ସମ୍ବନ୍ଧ, ଅବିଧେୟ, ପ୍ରୟୋଜନ। ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ରହିଛି ସେଇଟା ଆମେ ଯଦି ଜାଣିଗଲେ ଆମେ ବହୁତ ଉନ୍ନତି କଲେ, ବହୁତ ଉନ୍ନତି ସ୍ତରକୁ ଗଲେ। ସମ୍ବନ୍ଧ ଜାଣିଲେ ସେ ସମ୍ବନ୍ଧରେ ଭଗବାନ ସହିତ ଭାବର ଆଦାନ ପ୍ରଦାନ ହେବ, ଇଏ ହେଉଛି ଭକ୍ତି। ଏବଂ ଏଇଭଳି ଭାବରେ ଯେତେବେଳେ କରିବା ସେତେବେଳେ ଆମେ ଅନ୍ତିମ ପ୍ରୟୋଜନ ପ୍ରେମ ପ୍ରାପ୍ତ ହେବା, କୃଷ୍ଣ ପ୍ରେମ ପ୍ରାପ୍ତ ହେବା। ତେଣୁ ଭଗବାନଙ୍କର କିଏ କେଉଁଭଳି ଭାବରେ ସମ୍ବନ୍ଧିତ ରହିଛି, ସୀତାଦେବୀଙ୍କ ସହିତ ଜନକ ମହାରାଜ କ'ଣ ତାଙ୍କର ପିତା ଜନକ, ଜନକ ରୂପରେ ସେ ପରିଚିତ ହୋଇଛନ୍ତି। ଜନକ ହେଉଛନ୍ତି ଜଣେ ମହାଜନ, ଜନକ ଜଣେ ମହାଜନ। ତେଣୁ ଇଏ ଯେଉଁ ରହିଛି ଯଜ୍ଞ କାର୍ଯ୍ୟରେ ଯେତେବେଳେ ସେ ଏଇଭଳି ଭାବରେ କ'ଣ ହଳ ଲାଙ୍ଗୁଳ ଲାଙ୍ଗଳ ଯେଉଁ କରୁଥିଲେ, ଭୂମିକର୍ଷଣ କରୁଥିଲେ, ସେହି ସମୟରେ ସୀତାଦେବୀ ପ୍ରକଟ ହେଲେ। ସୀତାଦେବୀଙ୍କର ପ୍ରକଟ ହେଉଛି ଏଇଭଳି ଭାବରେ, ସେ ଚାହିଁଥିଲେ ଆମେ ଦେଖିବା ରାଧାରାଣୀ ବୃଷଭାନୁ ନନ୍ଦିନୀ, ବୃଷଭାନୁଙ୍କର ପୁତ୍ର ରୂପରେ ଆବିର୍ଭାବ ହୋଇଥିଲେ, କିନ୍ତୁ ଯଦିଓ ବୃଷଭାନୁଙ୍କ ପୁତ୍ର ରୂପରେ ଆସିଛନ୍ତି କିନ୍ତୁ ପ୍ରକୃତରେ ସେ ତାଙ୍କ ପୁତ୍ର ରୂପରେ ଆସିନଥିଲେ, ସିଏ ଗୋଟେ କମଳରେ ଗୋଟେ ଜଳରେ ଭାସିକରି ଆସୁଥିଲେ, ଏଇଟା ବର୍ଣ୍ଣନା କରାଯାଏ। ବିଭିନ୍ନ ପୁରାଣରେ ବିଭିନ୍ନ କଥା ସବୁ ରହିଛି, ବିଭିନ୍ନ ଯୁଗରେ ବିଭିନ୍ନ ଭଗବାନ କିଭଳି ଭାବେ ପ୍ରାକଟ୍ୟ ହେଉଛି ସେସବୁ ରହିଛି। ତେଣୁ ସୀତାଦେବୀ ଯେଉଁ ପ୍ରକଟ ହେଲେ, ତେଣୁ ତାଙ୍କର ସବୁ ପିଲା ବାଲ୍ୟ ଲୀଳା ସବୁ ରହିଛି, ବହୁତ ଲୀଳା ରହିଛି, କିନ୍ତୁ ଗୋଟିଏ ଲୀଳା ବର୍ଣ୍ଣନା କରାଯାଏ ଯେ ବିଶେଷ ଭାବରେ ଏଇ ଯେଉଁ ରହିଛି ଶିବଧନୁ, ଯେଉଁ ଧନୁକୁ ଭାଙ୍ଗିକିରି ଭଗବାନ ରାମଚନ୍ଦ୍ର ତାଙ୍କୁ ବିବାହ କରିଥିଲେ, ଏ ଧନୁ ବିଷୟରେ ବିଭିନ୍ନ ପ୍ରକାର ସବୁ ରହିଛି ବର୍ଣ୍ଣନା କରାଯାଇଛି। ଧନୁ ବିଷୟରେ ରାମାୟଣରେ ବର୍ଣ୍ଣନା କରାଯାଇଛି, ଏ ଧନୁ ହେଉଛି ଏଭଳି 5000 ବହୁତ ମଜବୁତ ବ୍ୟକ୍ତିମାନେ 8 ଚକାବାଲା ଗୋଟେ ଶଗଡ଼ରେ ସେଇଟାକୁ ଠେଲିକି ନେଉଥିଲେ। ଇଏ ହେଉଛି ଧନୁର ଯେଉଁ ରହିଛି, କେତେ ଓଜନ ରହିଛି ଏ ତ ଜାଣିବା, ଶିବଧନୁ, ଶିବଜୀଙ୍କର ଧନୁ ଇଏ, ଏହାର ମଧ୍ୟ ରହିଛି ବହୁତ ରାମାୟଣରେ ବର୍ଣ୍ଣନା କରାଯାଇଛି, ବହୁତ ତତ୍ତ୍ୱ ରହିଛି। କିନ୍ତୁ ଆମର ଭାଗବତରେ ବର୍ଣ୍ଣନା କରାଯାଇଛି ଇଏ ଯେଉଁ ଧନୁକୁ କେତେ ଜଣ ବହନ କରୁଥିଲେ, ନା 300 300 ଯେଉଁ ରହିଛନ୍ତି ବ୍ୟକ୍ତି ଏଇଟାକୁ ବହନ କରୁଥିଲେ 300। ତେଣୁ ଯେତେବେଳେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ଭାଗବତ ବର୍ଣ୍ଣନା କରାଯାଉଛି, ସେହି ସମୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ପରୀକ୍ଷିତ ତୁମେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ କୋଟି କୋଟି ଗ୍ରନ୍ଥ ରହିଛି, ତୁମେ ଶ୍ରବଣ କରିଛ, କିନ୍ତୁ ମୁଁ ତାଙ୍କ ବିଷୟରେ ସଂକ୍ଷେପରେ କହୁଛି। 2 ଅଧ୍ୟାୟରେ ଭାଗବତ ବର୍ଣ୍ଣନା କରାଗଲା, 10-11 ଏଇ 2 ଅଧ୍ୟାୟରେ ବର୍ଣ୍ଣନା କରାଗଲା। ତେଣୁ ଭଗବାନ ରାମଚନ୍ଦ୍ରଙ୍କର ଯେତେବେଳେ ଲୀଳା ବର୍ଣ୍ଣନା କରାଯାଉଛି ସେତେବେଳେ ସିଏ ସୀତାଦେବୀଙ୍କ କଥା ଆସୁଛି, ତାଙ୍କର ଶକ୍ତି, ଭଗବାନ ଭଗବାନଙ୍କ ଶକ୍ତି, ଶକ୍ତି ଶକ୍ତିମତ ଅଭୟ ଭେଦ ନାହିଁ, ଭେଦ ଅଭେଦ ଭେଦ ନାହିଁ। ତେଣୁ ଆପଣମାନେ ଆମର ଅତୀତ ମାନେ ଗୋଟେ ମାସ ତଳେ ରାମନବମୀ, ଏଇ ନବମୀ ତିଥିରେ ଭଗବାନ ରାମଚନ୍ଦ୍ର ଆବିର୍ଭାବ ହୋଇଥିଲେ। 9 ତାରିଖ ନା 10 ତାରିଖ, 10 ତାରିଖରେ ଆବିର୍ଭାବ ହୋଇଥିଲେ। ଆଜି ମଧ୍ୟ 10 ତାରିଖ, ଜଷ୍ଟ 1 ମନ୍ଥ ଗୋଟେ ମଧ୍ୟ। ତେଣୁ ରାମନବମୀ ତିଥିରେ ଆମର ଶ୍ରୀ ସାନ୍ଦିପନି ମନ୍ଦିରକୁ କହୁଥିଲେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ କିଭଳି ଭାବରେ ସେ ଆବିର୍ଭାବ ହୋଇଥିଲେ, ତାଙ୍କ ଲୀଳାକୁ ବର୍ଣ୍ଣନା କରୁଥିଲେ, ବାଲ୍ୟ ଲୀଳାକୁ ବର୍ଣ୍ଣନା କରୁଥିଲେ ରାମାୟଣରେ, ଏସବୁ ଆମେ ଶ୍ରବଣ କରିଥିଲେ। କିନ୍ତୁ ଆମର ଭାଗବତମରେ ଗୋଟିଏ ଶ୍ଲୋକରେ ଭଗବାନ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ଆମେ ଯେଉଁ ଶ୍ଲୋକଟି ପାଠ କରିଥିଲେ ଗୋଟିଏ ଶ୍ଲୋକରେ। ତେଣୁ ଭଗବାନ ଆମେ ଶୁଣୁଥିଲେ କିଭଳି ଭାବରେ ଭଗବାନ ରାମଚନ୍ଦ୍ର ଯେଉଁ ଲୀଳା ରହିଥିଲା, ଜନ୍ମ ହୋଇଥିଲେ, ତାଙ୍କର ଜନ୍ମ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି, ଏବଂ ଯେଉଁ କିଭଳି ଭାବରେ ଋଷିମୁଖ ଋଷି ଆସିକରି ଯଜ୍ଞ କରିଥିଲେ, ଏସବୁ କଥା ରହିଛି। ଯଜ୍ଞରୁ ଭଗବାନ ଆସିଥିଲେ, ଭଗବାନ ନିଜେ ସ୍ୱୟଂ ଆବିର୍ଭାବ ହୋଇଥିଲେ, ଆବିର୍ଭାବ ହୋଇ ଚାରୁ ପ୍ରଦାନ କରିଥିଲେ ଦଶରଥ ମହାରାଜଙ୍କୁ। ସେ ଚାରୁ ପ୍ରାପ୍ତ ହୋଇକରି କ'ଣ କୌଶଲ୍ୟା, ସୁମିତ୍ରା ଏବଂ କୈକେୟୀ ଏମାନେ ଚାରି ପୁତ୍ରଙ୍କୁ ପ୍ରାପ୍ତ ହୋଇଥିଲେ। ଇଏ ହେଉଛନ୍ତି ଭଗବାନଙ୍କର ବିସ୍ତାର, ଚତୁର୍ଭୁଜ, ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ, ଏ ଚତୁର୍ଭୁଜ ଭଗବାନ ରାମଚନ୍ଦ୍ର, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଏ ହେଉଛି ଚତୁର୍ଭୁଜ। ଭଗବାନ ନିଜକୁ ଏହିଭଳି ଭାବରେ ବିସ୍ତାର କରନ୍ତି। ଭଗବାନ ହେଉଛନ୍ତି ମୂଳ, ଭଗବାନ ହେଉଛନ୍ତି କୃଷ୍ଣ, ତାଙ୍କର ବିସ୍ତାର ହେଉଛନ୍ତି ବଳରାମ। ବଳରାମଙ୍କଠାରୁ ଏ ଚତୁର୍ଭୁଜ ଆସୁଛନ୍ତି, ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ। ଏ ଗୋଟେ ଶ୍ଲୋକ ଅଛନ୍ତି ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ, ଏଇ ଚତୁର୍ଭୁଜଙ୍କର ଶ୍ଲୋକ, ଯେଉଁ ଶ୍ଲୋକକୁ ପାଠ କରି ନାରଦ ମୁନି ତାଙ୍କ ପୂର୍ବ ଜନ୍ମରେ ଗୋଟେ ଦାସୀ ପୁତ୍ର ଥିଲେ, ସେଇ ଶ୍ଲୋକକୁ ପାଠ କରିକିରି ସେ ଭଗବାନଙ୍କୁ ଦର୍ଶନ କଲେ। ନମଃ ସ୍ତୁଭ୍ୟଂ ଭଗବତେ ବାସୁଦେବାୟ ଧୀମହି ପ୍ରଦ୍ୟୁମ୍ନ ଅନିରୁଦ୍ଧାୟ ନମଃ ସଂକର୍ଷଣାୟ ଚ, ଏଇ ଶ୍ଲୋକ ପାଠ କରି ସେ ଭଗବାନ ଦର୍ଶନ କଲେ। ଏ ଭାଗବତମ ହୁଅନ୍ତୁ ବା ତାଙ୍କର କଥା ମାଧ୍ୟମରେ ଭଗବାନ ରହିଛନ୍ତି, ବିଦ୍ୟମାନ ରହିଛନ୍ତି। ଯେଉଁମାନେ ଯେତିକି ଉନ୍ନତ ସେମାନେ ସେତିକି ଦର୍ଶନ କରିବେ, ଭଗବାନଙ୍କର ଉପଲବ୍ଧି ଲାଭ କରିବେ। ତେଣୁ ଯେଉଁ ରହିଛନ୍ତି ଭଗବାନ, ଆମେ ଶୁଣୁଥିଲେ କିଭଳି ଭାବରେ ଭଗବାନ ଆସିଲେ, ବିଶ୍ୱାମିତ୍ର ପାଠ ପଢ଼ିକରି ଆସିଲେ, ତାଙ୍କର ଗୁରୁ ବୈଶିଷ୍ଠ ଋଷିଙ୍କ ପାଖରୁ ପଢ଼ିକରି ଆସିଲେ, ତାପରେ ବିଶ୍ୱାମିତ୍ର ଆସି ପହଞ୍ଚିଗଲେ ଏବଂ ତାଙ୍କୁ ମାଗିଲେ, ତାଙ୍କ ସନ୍ତାନ ରାମକୁ ମାଗିଲେ। ତାଙ୍କ ଯଜ୍ଞରେ ବିଘ୍ନ କରୁଥିଲେ ବିଭିନ୍ନ ଅସୁରମାନେ, ତାଙ୍କ ଅସୁରମାନଙ୍କଠାରୁ ମୁକ୍ତ ହେବା ପାଇଁ ଭଗବାନ ରାମଚନ୍ଦ୍ରଙ୍କୁ ସେ ମାଗିଲେ, ତା ପିତାଙ୍କୁ। ଦଶରଥ ମହାରାଜ ପ୍ରାୟ ବେହୋସ ହୋଇଗଲା ଭଳିଆ ହେଲା, ଏସବୁ କଥା ଆମେ ଶୁଣୁଥିଲେ। ଯାହା ହଉ ଭଗବାନ ଆସିଲେ, ରାମଚନ୍ଦ୍ର ଯେତେବେଳେ ଆସିଲେ ତାଙ୍କ ସହିତ ଲକ୍ଷ୍ମଣ ଆସୁଛନ୍ତି। ରାମ ଲକ୍ଷ୍ମଣ ଆସିକି କିଭଳି ଭାବରେ ମହର୍ଷି ବାଲ୍ମୀକିଙ୍କର ଯଜ୍ଞରେ, ଯେଉଁ ବିଶ୍ୱାମିତ୍ରଙ୍କ ଯଜ୍ଞରେ ଯେଉଁ ବାଧା ହେଉଥିଲା ଅସୁରମାନଙ୍କୁ, ତାଙ୍କୁ ସବୁ ବିତାଡ଼ିତ କରିଥିଲେ, ଏସବୁ କରିକିରି ତାପରେ ସେ ଆସିଲେ। ଆସିକିରି ପହଞ୍ଚନ୍ତି ଜନକ ମହାରାଜଙ୍କର ଜନକପୁରୀ, ମିଥିଳା ପ୍ରବେଶ କରୁଛନ୍ତି, ଏ ବିଷୟରେ ଆପଣମାନେ ଶୁଣିଥିଲେ। ତେଣୁ ଏଇଠି ଯେତେବେଳେ ସ୍ୱୟମ୍ବର ସଭା ବର୍ଣ୍ଣନା କରାଯାଉଛି, ସେ ସ୍ୱୟମ୍ବର ସଭା ବିଷୟରେ ରାମାୟଣରେ ବିସ୍ତାର, ରାମାୟଣ 25,000 ଶ୍ଲୋକ, କିନ୍ତୁ ଭାଗବତମରେ ଯଦିଓ 18,000 ଶ୍ଲୋକ ରହିଛନ୍ତି, କିନ୍ତୁ ଭଗବାନ ରାମଚନ୍ଦ୍ରଙ୍କ 2 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଲୀଳା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ଆମେ ଯେ ପ୍ରଥମ ଶ୍ଲୋକଟି ପାଠ କଲେ, ସେହି ଶ୍ଲୋକରେ ଭଗବାନ ରାମଚନ୍ଦ୍ରଙ୍କ ଲୀଳାକୁ ପୂର୍ଣ୍ଣ ଭାବରେ ଜନ୍ମଠାରୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ ବର୍ଣ୍ଣନା କରିଦେଲେ ଗୋଟିଏ ଶ୍ଲୋକରେ ବହୁତ ସଂକ୍ଷେପରେ, କିନ୍ତୁ ତାକୁ ପୁଣି ବିସ୍ତାର କରାଯାଇଛି। ଏହି ଶ୍ଲୋକରେ କହୁଛନ୍ତି, ଯୋ ଲୋକବୀର ସମିତ ଧନୁରେଶମ ଉଗ୍ରମ ସୀତା ସ୍ୱୟମ୍ବର ଗୃହେ ତ୍ରିଶତୋପନୀତମ ଆଦାୟ ବାଳଗଜ ଲୀଳା ବିବେକ୍ଷୁଜଷ୍ଟିଂ ସଜ୍ଜୀକୃତ ନୃଭ ବିକୃଷ୍ୟ ବଭଞ୍ଜ ମନ୍ଧେ। ଯୋ ଲୋକବୀର ସମିତ, ସେ ଯେଉଁ ଜନକ ମହାରାଜଙ୍କର ରାଜସଭାରେ ବହୁତ ବୀରମାନେ ଆସିଥିଲେ, ସୀତାଦେବୀଙ୍କର ଯେଉଁ ରୂପ ରହିଛି ଅବର୍ଣ୍ଣନୀୟ ରୂପ ରହିଛି, ତେଣୁ ସମସ୍ତ ବୀରମାନେ ଥିଲେ, କ୍ଷତ୍ରିୟମାନେ ଆସିଥିଲେ ତାଙ୍କୁ ତାଙ୍କୁ ପାଣି ଗ୍ରହଣ କରିବା ପାଇଁ ସୀତାଦେବୀଙ୍କର, କିନ୍ତୁ କିଏ ସେଇଟା କରିପାରିବ? ଭଗବାନଙ୍କର ତାଙ୍କର ଯେ ନିତ୍ୟ ପତି, ସେ ଶ୍ରିୟପତି ଲକ୍ଷ୍ମୀଙ୍କର, ସେ ହେଉଛନ୍ତି ପତି ସମସ୍ତଙ୍କର, ସେ ହେଉଛନ୍ତି ପତି ଭଗବାନ। ତେଣୁ ସେଠି ବହୁତ ବୀର ଯାଇଥିଲେ, କେହି ସେ ଧନୁକୁ ଉଠାଇ ପାରିଲେ ନାହିଁ, ଆଉ ତା ଦେହରେ ସ୍ୱର କ'ଣ ସେ ଇଏ କରିବାଟା କ'ଣ କରିବା, ତାକୁ ବାନ୍ଧିବାଟା ଯେଉଁ ତେଣୁ ଏଠି କହୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜ, ଯୋ ଲୋକବୀର ସମିତ ଧନୁରେ ସମଗ୍ରମ, ଏ ଈଶା ଧନୁ ଶିବଜୀଙ୍କର ଧନୁ, ଆର ମଧ୍ୟ ଉତ୍ପତ୍ତିରେ ରହିଛି, ଇତିହାସ ରହିଛି, ଏଇ ଉଗ୍ରହ କହିଲେ ଶିବଜୀ ତାଙ୍କର ଧନୁ, ଏଇ ଧନୁ ରହିଥିଲା। ହଁ, ଆମର କହିବାର ଉଦ୍ଦେଶ୍ୟ ଥିଲା ସୀତାଦେବୀ ଯେତେବେଳେ ପିଲାଦିନେ ଖେଳୁଥିଲେ ସେହି ସମୟରେ ଏ ଧନୁକୁ ଉଠାଇ ଦେଇଥିଲେ, ଖେଳରେ ଖେଳରେ ଛୋଟ ପିଲାବେଳେ, ଛୋଟ ପିଲାବେଳେ ସୀତାଦେବୀଙ୍କର, ଏଇଥିରୁ ଆମେ ଜାଣିବା ତାଙ୍କର ଶକ୍ତି। ତେଣୁ ଦଶରଥ ଦେଖିଦେଲେ, ବହୁତ ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର ପ୍ରଶ୍ନ କରୁଛନ୍ତି, ବିଭିନ୍ନ ପ୍ରକାର କହୁଛନ୍ତି। ଜଣେ କହୁଛନ୍ତି, ମୁଁ ଶୁଣୁଥିଲି, ଜଣେ କହୁଛନ୍ତି ତାଙ୍କର ମନ୍ତ୍ରୀ ଯେଉଁ ସୁମନ୍ତ ରହିଛନ୍ତି, ମହାରାଜ ମହାରାଜ କ'ଣ ମହାରାଜ ମହାରାଜ କ'ଣ ମହାରାଜ ମହାରାଜ ଏଇଭଳିଆ ରହୁଛନ୍ତି। ଏତେ ଆଶ୍ଚର୍ଯ୍ୟ, ସୀତା ଦେବୀଙ୍କୁ ଯେଉଁ ଉଠାଇ ଦେଇଥିଲେ ସେ ଧନୁକୁ ଦେଖିକିରି ସେ ଆଶ୍ଚର୍ଯ୍ୟ ହୋଇଗଲେ। ହଜାର ହଜାର ଲୋକ ଉଠାଇ ପାରୁନାହାନ୍ତି, 300 ଭାଗବତ 300 ବର୍ଣ୍ଣନା କରାଯାଇଛି, ଉଠାଇ ପାରୁନାହାନ୍ତି ତାକୁ। ସୀତା ଦେବୀ ଛୋଟ ପିଲା, ଠେକି ଦେଇଥିଲେ, କେଉଁ ପ୍ରସଙ୍ଗରେ ଠେକି ଦେଇଥିଲେ, ଖେଳୁଥିଲା ବଲ୍ ଖେଳୁଥିଲା, ସେ ବଲ୍ଟା ପଶି ଯାଇଥିଲେ, ତା ଭିତରେ ଟେକି ଦେଇକି ବଲ୍ଟା ଆଣିକି ଆସିଲେ। ଏତେ ଶକ୍ତି ରହିଛି ତାଙ୍କର, ସବୁ ଶକ୍ତି ହେଉଛି ତାଙ୍କ ପାଖରେ, ଏ ଭୌତିକ ସାଧାରଣତଃ ଲୋକମାନେ ଜାଣିପାରନ୍ତି ନାହିଁ। ତେଣୁ ଏ ଶକ୍ତିଙ୍କୁ ପୂଜା କରନ୍ତି, ଶାକ୍ତ, ସେମାନଙ୍କୁ ଶାକ୍ତ, ଏ ଯେଉଁ ଭଗବାନଙ୍କ ଉପାସକ ଯେଉଁମାନେ, ଭଗବାନଙ୍କ ଯେଉଁ ଶକ୍ତି, ଭୌତିକ ଜଗତ ଯେଉଁ ରହିଛି, ଭଗବାନଙ୍କ ଶକ୍ତି, ଏହାର ଯେଉଁ ରହିଛି ସୌନ୍ଦର୍ଯ୍ୟ ରହିଛି, ଏ ସୌନ୍ଦର୍ଯ୍ୟ ଦେଖି ସେମାନେ ମୁଗ୍ଧ ହୋଇଯାଆନ୍ତି। ତେଣୁ ସେମାନେ ଶକ୍ତିର ଉପାସନା କରନ୍ତି, ସେମାନଙ୍କୁ ଶାକ୍ତ ବୋଲି କୁହାଯାଏ। କିନ୍ତୁ ଶକ୍ତିମାନର ଉପାସନା କରନ୍ତି ନାହିଁ, ସେମାନେ ଭାବନ୍ତି ଏ ଶକ୍ତିମାନ ଯେଉଁ ଶକ୍ତି ପ୍ରାପ୍ତ ହୋଇଛନ୍ତି, ନା ଏ ଶକ୍ତିଙ୍କ ଠାରୁ ସେ ପ୍ରାପ୍ତ ହୋଇଛନ୍ତି। ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ନମସ୍ତସ୍ମୈ ନମନ। ଏ ଶକ୍ତି ସେମାନେ ଭାବନ୍ତି ଇଣ୍ଡିପେଣ୍ଡେଣ୍ଟ, ଇଣ୍ଡିପେଣ୍ଡେଣ୍ଟ ତାଙ୍କର ଶକ୍ତି, ସେ କେଉଁଠୁ ପାଇଲେ, ନା ତାଙ୍କ ନିଜର ଶକ୍ତି, ନା ଶକ୍ତି ହେଉଛି ଶକ୍ତିମାନଙ୍କର, ସେ ହେଉଛି ଭଗବାନ, ତାଙ୍କର ଶକ୍ତି, ତାଙ୍କର ଶକ୍ତି ଭଗବାନ ରାମଚନ୍ଦ୍ରଙ୍କ ଶକ୍ତି ସିଏ। ତେଣୁ ଇଏ ଯେଉଁ ରହିଛନ୍ତି ତାଙ୍କର ଶକ୍ତି ଏଇଭଳି ଭାବେ ରହିଛି, ଭଗବାନର ଶକ୍ତି ପ୍ରାପ୍ତ ହୋଇଛି, ଭଗବାନ ତାଙ୍କ ଭିତରେ ତଫାତ ନାହିଁ, ଶକ୍ତି ଶକ୍ତିମାନ ଭିତରେ ତଫାତ ନାହିଁ, ଅଭେଦ ତଫାତ ନାହିଁ। ତେଣୁ ସେ ଏଇଭଳି ଭାବେ, ସେଇଥିପାଇଁ ଏଇ ତାଙ୍କର ଦଶରଥ ମହାରାଜ ଏଇଭଳି ବ୍ୟବସ୍ଥା କରିଥିଲେ, ତାଙ୍କର ସ୍ୱୟଂବର ଯିଏ ସିଏ କରିବେ, ତାଙ୍କୁ ତାଙ୍କର ପାଣି ଗ୍ରହଣ କରିବେ, ଯିଏ ଏଇ ଧନୁରେ ସ୍ୱରକୁ କ'ଣ ଯେଉଁ ରହିଛି ତା'ର ଯାହା ରହିଛି, ଯାହାକୁ ଯିଏ ଯୁକ୍ତ କରିବେ, ଏଇଭଳି ଭାବରେ ଆଉ କିଏ ବୀର ଅଛନ୍ତି ସେଭଳି କରିପାରିବେ। ତେଣୁ ଏଠି ଯେଉଁ ବର୍ଣ୍ଣନା କରାଯାଇଛି, ସେହି ସମୟରେ ଆସି ପହଞ୍ଚିଗଲେ ବିଶ୍ୱାମିତ୍ର ଋଷି ଏବଂ ରାମ ଲକ୍ଷ୍ମଣ ଦୁଇ ଜଣ ପହଞ୍ଚିଗଲେ। ଦଶରଥ ମହାରାଜ ଯେତେବେଳେ ଦେଖୁଛନ୍ତି, ସେ ଚିନ୍ତା କରୁଛନ୍ତି, ଏ ପୃଥିବୀ କ୍ଷତ୍ରିୟ, ସରି ଦଶରଥ କହୁଛନ୍ତି, ଜନକ ମହାରାଜ ସେ ଜଣେ ଜଣେ ମହାଜନ, ଜଣେ କ'ଣ ଦ୍ୱାଦଶ ମହାଜନ ଭିତରେ ଜଣେ ମହାଜନ, ଭଗବତ ଗୀତାରେ ଭଗବାନ କହିଲେ ଲୋକ ସଂଗ୍ରାମ ଏବା ସମ୍ପସନ କର୍ତ୍ତୁ, କ'ଣ ଯେଉଁ ରହିଛନ୍ତି କର୍ମଣି ହିବ ସଂସିଦ୍ଧି ଆସିଥା ଜନକାଦୟ, ଜନକାଦିମାନେ ଋଷିମାନେ ଏ କର୍ମରେ ସଂସିଦ୍ଧି ପ୍ରାପ୍ତ ହୋଇଥିଲେ, ତାଙ୍କର କୌଣସି କର୍ମ କରିବାର ଆବଶ୍ୟକତା ନାହିଁ, କିନ୍ତୁ ତଥାପି ଲୋକ ଶିକ୍ଷଣ ପାଇଁ ସେ କର୍ମ କରୁଥିଲେ, ହେ ଜନକ ମହାରାଜ। ତେଣୁ ଜନକ ମହାରାଜ ଏ ଯେଉଁ ରହିଛନ୍ତି ନିମି ରାଜ, ନିମିଙ୍କର ସମ୍ପ୍ରଦାୟରେ ଆସୁଛନ୍ତି, ନିମି ନିମି ଜଣେ ଏଇ କ'ଣ ଏଇ ଯେଉଁ ଜନକ ମହାରାଜଙ୍କର ପୂର୍ବପୁରୁଷ, ନିମିଙ୍କ କଥା ସବୁ ରହିଛି, ସେ ବିଧେୟ, ତାଙ୍କୁ ବିଧେୟ ବୋଲି କୁହାଯାଉଛି, ତା'ର ଘଟଣା ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଯାହା ହଉ, ଏ ଜନକ ଯେଉଁ ଆସିଲେ ସିଏ ଏଇଭଳି ଭାବେ ବ୍ୟବସ୍ଥା କରିଥିଲେ ସ୍ୱୟଂବର, ତେଣୁ ଦେଖିଲେ କେହି ଉଠାଇ ପାରୁନାହାନ୍ତି, ବଡ଼ ବଡ଼ ଭୀରମାନେ ସବୁ ଯାଉଥିଲେ, ଭାବୁଥିଲେ ଆମେ ବହୁତ ଶକ୍ତି ରହିଛି ଉଠାଇଦେବୁ, ଉଠାଇ ପାରିଲେ ନାହିଁ। ତେଣୁ ଜନକ ମହାରାଜ ମନ ଦୁଃଖରେ କହୁଛନ୍ତି, ପ୍ରକୃତରେ କ୍ଷତ୍ରିୟମାନଙ୍କର କୌଣସି ନାହିଁ, ଶକ୍ତି ନାହିଁ। ଏହି ପ୍ରସଙ୍ଗରେ ଆମେ ଗୋଟେ କଥା କହିବା, ଆମର ଶ୍ରୀଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି, ତା'ର ଜଣେ ରାଜା ଥିଲେ, ତାଙ୍କ ନାମ ଥିଲେ ମଧ୍ୟ ରାମଚନ୍ଦ୍ର, ରାମଚନ୍ଦ୍ର ରାଜା ଥିଲେ, କିନ୍ତୁ ସେ ନାସ୍ତିକ ରାଜା, ନାସ୍ତିକ ରାଜା, ତାଙ୍କ ରାଜ୍ୟରେ ଯେଉଁ ବ୍ରାହ୍ମଣମାନେ ଅଛନ୍ତି ସେ ବ୍ରାହ୍ମଣମାନଙ୍କୁ ଭଲ ପାଉନଥିଲେ, ବ୍ରାହ୍ମଣ ଭଗବାନ ବ୍ରାହ୍ମଣମାନଙ୍କୁ ଭଲ ପାଆନ୍ତି, ଗୋ ବ୍ରାହ୍ମଣ ହିତାୟଚ, କିନ୍ତୁ ସେ ଡାକିଲେ ଗୋଟେ ଥର ଭୋଜି ପାଇଁ କରିକିରି ଡାକିଲେ ବ୍ରାହ୍ମଣମାନଙ୍କୁ ଭୋଜି ଦେବେ, ତେଣୁ ଏଇଭଳି ଭାବରେ ଯେତେବେଳେ ଭୋଜି ଦିଆ ହେଇଗଲା, ଖାଇବା ପାଇଁ ବସିଛନ୍ତି, ସେ ତାଙ୍କୁ କହିଲେ ଟିକିଏ ଅପେକ୍ଷା କରନ୍ତୁ, ମୋର ଗୋଟେ କଥା ଅଛି, ଆପଣ ସେଇଟା କରିସାରିଲା ପରେ ତାପରେ ଖାଦ୍ୟ ଗ୍ରହଣ କରିବେ। କ'ଣ ନା, ମୁଁ ଶୁଣିଥିଲି ବହୁତ ବଡ଼ ବଡ଼ ବ୍ରାହ୍ମଣମାନେ ଥିଲେ, ଜଣେ ବ୍ରାହ୍ମଣ ଥିଲେ, ସେ ହେଉଛନ୍ତି ଅଗସ୍ତ୍ୟ ଋଷି। ଅଗସ୍ତ୍ୟ ଋଷି ଯିଏକି ସାତ ସମୁଦ୍ରକୁ ଚଳୁ କରିଦେଇଥିଲେ, ସାତ ସମୁଦ୍ର ଚଳୁ କରିଦେଇଥିଲେ, ସେ ଜଣେ ବ୍ରାହ୍ମଣ। ଏଭଳି ଶକ୍ତି ଥିଲା। ଆପଣମାନେ ମଧ୍ୟ ବ୍ରାହ୍ମଣ, ଆପଣଙ୍କର କ'ଣ ଶକ୍ତି ଅଛି? ମୁଁ ଏଇଠି ଗୋଟେ ରଖିଛି, ଏଇଠି ଗୋଟେ କୁଣ୍ଡରେ, ବଡ଼ କୁଣ୍ଡଟେ ରହିଥିଲା, ଆ ଦେହରେ ସେ ଜଳ ଅଛି, ଏଇ ଜଳକୁ ଆପଣ ଟିକେ ପାନ କରିଦିଅନ୍ତୁ, ଚଳୁ କରିଦିଅନ୍ତୁ, ତାପରେ ଆପଣ ଖାଦ୍ୟ ଗ୍ରହଣ କରିବେ। ତେଣୁ ବ୍ରାହ୍ମଣମାନଙ୍କ ଚିନ୍ତା ପଡ଼ିଗଲା, ଶହେ ଲିଟର କି ପାଞ୍ଚଶହ ଲିଟର କି ହଜାର ଲିଟର ଯାହା ରହିଛି କିଏ ପାନ କରିବ? ତେଣୁ ସମସ୍ତଙ୍କର ଚୁପଚାପ ରହିଗଲା, କେହି କିଛି କହିପାରିଲେ ନାହିଁ। ଜଣେ ବହୁତ ବୁଦ୍ଧିମାନ ବ୍ରାହ୍ମଣ ଥିଲେ, ବ୍ରାହ୍ମଣ କହିଲେ ଯେଉଁମାନଙ୍କର ସତ୍ୱଗୁଣ ରହିଛି ସେମାନେ ବ୍ରାହ୍ମଣ। ସତ୍ୱାତ୍ ସଂଜାତ ଜ୍ଞାନ, ଭଗବତ ଗୀତାରେ ଭଗବାନ କହିଲେ ଜ୍ଞାନ ରହିଛି ତାଙ୍କର, ତେଣୁ ସେ ଜ୍ଞାନ ଦେଲେ ଭଗବାନ ସେ ଜ୍ଞାନ ତାକୁ ପ୍ରଦାନ କଲେ। ତେଣୁ ସେ ରାଜାଙ୍କୁ କହିଲେ, ରାଜା ମୁଁ ସେଇଟା ପାନ କରିଦେବି, ସେଇ ପାଣି ଯେଉଁ ଜଳ ସବୁ ରହିଛି ମୁଁ ପାନ କରିଦେବି, ଚଳୁ କରିଦେବି, କିନ୍ତୁ ମୋର ଗୋଟେ ସର୍ତ୍ତ ରହିଛି। ନା କ'ଣ? ନା ମୁଁ ଶୁଣିଛି ବହୁତ ବଡ଼ ବଡ଼ ରାଜା ଥିଲେ, ଭଗବାନ ରାମଚନ୍ଦ୍ର ବି ଜଣେ ରାଜା ଥିଲେ, ଆପଣ ଜାଣିଥିବେ ନା? ହଁ ଜାଣିଛି। ନା ସିଏ ଗୋଟେ ସେତୁବନ୍ଧ ନିର୍ମାଣ କରିଦେଇଥିଲେ, ଶହେ ଯୋଜନର ସମୁଦ୍ର ରହିଛି, ତା ଉପରେ ଗୋଟେ ସେତୁବନ୍ଧ ନିର୍ମାଣ କରିଦେଇଥିଲେ ନା? ହଁ ମୁଁ ଶୁଣିଛି। ନା ସେଇଭଳି ଭାବରେ ଆପଣ ଯେଉଁ ଜଳ ରଖିଛନ୍ତି, ସେ ଜଳରେ ମୁଁ ଗୋଟେ ଆଣିଛି ଶାଳଗ୍ରାମ, ଛୋଟିଆ ପଥରଟେ, ଏଇଟା ଗୋଟେ ଭସେଇ ଦିଅନ୍ତୁ, ଏଇଟା ଭସେଇ ଦେଲେ ମୁଁ ଜାଣିବି ଆପଣ ପ୍ରକୃତ କ୍ଷତ୍ରିୟ। ଏ କଥା ଯେଉଁ ଶୁଣିଦେଲେ ତାଙ୍କର ବୁଦ୍ଧି ଚାଲିଗଲା, ତେଣୁ ସେଠି କ୍ଷମା ପ୍ରାର୍ଥନା କଲେ। ଏସବୁ ପ୍ରସଙ୍ଗ ଆସିଛି। ତେଣୁ ଆମର କହିବାର ଏଇ ପ୍ରସଙ୍ଗ ଆସିଗଲା ଯେ ଏ ଯେଉଁ ଭାବୁଥିଲେ ଆମେ ବହୁତ ବଳ ରହିଛୁ, ଆମର ଉଠେଇଦେବୁ, ଟେକିଦେବୁ, ଏଇଭଳି ଭାବରେ ଯାଇଥିଲେ, କିନ୍ତୁ କେହି ଟେକି ପାରିଲେ ନାହିଁ। ତେଣୁ ଜନକ ମହାରାଜ ତାଙ୍କର ବିଫଳ ମନର ଥେଇଗଲେ, କହିଲେ ଆଉ କ୍ଷତିର କେହି ନାହାନ୍ତି, ଶକ୍ତି ନାହିଁ, ଏଇଟା ଉଠେଇ ପାରିବେ ନାହିଁ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। କିନ୍ତୁ ଭଗବାନ ରାମଚନ୍ଦ୍ର ବିଶ୍ୱାମିତ୍ର, ତାଙ୍କର ଗୁରୁ କହିଲେ, ବିଶ୍ୱାମିତ୍ର ତୁମେ ଯାଅ, ତାକୁ ସଂଯୋଗ କର, ଯାହା ସଂଯୋଗ କର। ତେଣୁ ଭଗବାନ ରାମଚନ୍ଦ୍ର ଆସିଲେ। ସେଠି କୁହାଯାଉଛି ଧନୁରେ ସେ ଉମଗ୍ରମ, ଏ ଶିବଜୀଙ୍କର ଧନୁ ଆସିଲେ, ସୀତା ସ୍ୱୟଂବର ଗୃହେ ତ୍ରିସୁତୋପନୀତମ, ଏ ଯେଉଁ ସୀତା ସ୍ୱୟଂବର ଯେଉଁ ସଭା ଡକା ହେଇଥିଲା ସେଇଥିରେ ଏ 300 ଲୋକ ଏଇଟାକୁ ଆଣିକିରି ଆସିଥିଲେ ଧନୁ। ଏ ଧନୁର ଏଇଭଳି ଭାବରେ ମହାତ୍ମା ରହିଛି। ଆଧା ହେ ଭଗବାନ ଗଲେ ତାକୁ କିଭଳି ଭାବରେ ଧନୁରେ ସାର କ'ଣ ଏ ଯେଉଁ ଇଏ କରିବେ, ଯାହାକୁ ଯୋଜିବେ କ'ଣ, ସେ ଭଗବାନ ତାକୁ କ'ଣ ବାଳ ଗଜ ଲୀଳ ଇବେକ୍ଷୁ ଜଷ୍ଟିଂ, ଭଗବାନ ବାମ ହାତରେ ତାକୁ ଧରି ପକାଇଲେ, ବାମ ହାତରେ ଆଧାୟ ବାଳ ଗଜ, ଯେମିତି ଗୋଟେ ଛୋଟ ହାତୀ ଲୀଳାରେ ଗୋଟେ ଆଖୁ ଜଷ୍ଟିକୁ ଭାଙ୍ଗିଦିଏ, ଆଖୁ ଗଛକୁ ଭାଙ୍ଗିଦିଏ, ଆଖୁଟାକୁ ଭାଙ୍ଗିଦିଏ, ଆଖୁ ଖଣ୍ଡକୁ ଭାଙ୍ଗିଦିଏ, ସେଇଭଳି ଭାବରେ ଭଗବାନ ଧରିଦେଲେ। ଧରିଦେଇକରି ସଜ୍ଜୀକୃତଂ, ଯେତେବେଳେ ସେ ଯେଉଁ ରହିଛି ଯାହାକୁ ଲଗାଇବା ପାଇଁ ବସୁଥିଲେ, ହେ ନୃପ, ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, ଭିକୃଷ୍ୟ ଯେତେବେଳେ ଲଗାଇବା ପାଇଁ ବସୁଥାନ୍ତି ତାକୁ ଏଭଳି ଭାବରେ ଆକର୍ଷଣ କଲେ, ବଭଞ୍ଜ ମନ୍ଧେ, ମଝିରୁ ସେ ଶିବଧନୁଟି ଭାଙ୍ଗିଗଲା, ବିରାଟ ବଡ଼ ଶବ୍ଦ ହେଲା, ବିରାଟ ବଡ଼ ଶବ୍ଦ ହେଲା। ତେଣୁ ଯାହା ହଉ, ଏଇଭଳି ଭାବରେ ଯେତେବେଳେ ଜିତିଦେଲେ, ଜିତିଗଲା ପରେ ଶିବ ଭଗବାନ ବିବାହ କଲେ, ରାମଚନ୍ଦ୍ର ସୀତାଦେବୀଙ୍କର ପାଣି ଗ୍ରହଣ କଲେ, ସ୍ୱୟଂବର ପାଣି ଗ୍ରହଣ କଲେ। ତେଣୁ ଆମର ବିଭିନ୍ନ ଋଷିମାନେ, ବିଭିନ୍ନ ମୁନିମାନେ, ବିଭିନ୍ନ କବିମାନେ ଏ ଲୀଳାକୁ ବିଭିନ୍ନ ଭାବରେ ବର୍ଣ୍ଣନା କରିଛନ୍ତି। ଆମର ଜଣେ ଓଡ଼ିଆରେ କବି ରହିଛନ୍ତି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବି ସମ୍ରାଟ, ସେ ବୈଦେଶ ବିଳାସ ରଚନା କରିଛନ୍ତି। ଯେଉଁ ବୈଦେଶ ବିଳାସ ଏଭଳି ଗ୍ରନ୍ଥ, ବୈଦେଶ ସୀତାଦେବୀଙ୍କର ବିଳାସ ସବୁ ରହିଛି, ତା ଦେହରେ ବର୍ଣ୍ଣନା କରାଯାଇଛି ବୈଦେଶ ବିଳାସ, ବୈଦେହୀର ଇଷ ବିଧରାଜଙ୍କର ସେ ବିଷ, ତାଙ୍କର ବିଳାସ ବୈଦେଶ ବିଳାସ ବହୁତ ସୁନ୍ଦର ଭାବରେ ସବୁ ଯେଉଁ ଆରମ୍ଭ କରିଛନ୍ତି ପଦ୍ୟ, ବହୁରୁ ଆରମ୍ଭ ହେଇଛି। ଏଇ ପ୍ରସଙ୍ଗରେ ଏଇ ସଙ୍ଗୀତଟି ଆମେ ଗାନ କରିଦେବା, ଆମେ ପଢ଼ିଲେ କି କୁହାଯାଉଛି, ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ, ବିଭୂଷଣ କରି କନ୍ୟାକୁ ଆଣ, ବାରଣସୀରେ ପଦ ଦେଇ ଆସୁ, वरण करी राम मन तोषु बोली देले कौशिक जे बोली देला प्राय गोड़ी चंदन को होइले रघुवंशी जे वैदेश विलास दशम छंद एक नंबर श्लोक रे इटा कह जाय छी गीतरे वर्णना करा जाय छी विभिन्न सब छंद रही छी एहि भली भाव रे भगवान सीतादेवीकर कांति आज रात्रि मध्ये आपण मान देखिबे सीताहरण आज आम संक्षेप कह सीताहरण मैंने आम खाली कथार कह सी अभिनय कर देखे सब आम आर्टिस्ट मैंने बस शुणुंस कथा सीताहरण देखे सीता अभिनय कर देखे ए कथार कहवाटा जी कौन ज्ञान जन प्राप्त हो पारे अभिनय कर देखले अधिक से जड़े उपलब्धि कर आस्वादन कर सीताहरण प्रसंग आम कह आस कथा तेणु यही भाव में रंग रही विभूषण पुष्प भाई तर का रही तेणु विशेष भाव भूषण करी कौन विश्वामित्र कौन राजा जनक को आणतु विभूषण करके आणतु एवं वाराणसी पददे आसु से जो रही सब रही कि भाव से बहुत ग्रहण करेंगे सब कथा रही तार शिविर मस्तक पाद दे कि आसतु सीए वरण कर राम मन तोष राम मन को तोषण करतु वरण करके राम को वरण करेंगे स्वयंवर में वरण करेंगे स्वयंवर स्वयं कर निजे वरण करेंगे स्वयंवर तेणु ये जो कहले विश्वामित्र कौन कौशिक से भगवान रामचंद्र शुणुले कि भाव लगुला ना आज हूँ चंदन चंदन जात्रा चलती आज मैं आम चंदन जात्रा आरंभ हो आज आरंभ हो तेणु ये चंदन भली लगला शीतलता प्राप्त हेले सी चंदन जोटा कह बोली देला प्राय गोली चंदन को होइले रघुवंशी के रामजी भगवान रामचंद्र आनंद घन सी आनंद कंद किंतु ताकू ये कथा शुणिकी बहुत आनंद लगला बहुत शीतलता प्राप्त हेले जमती बर्तमान खरा दिने ग्रीष्म आम आउटपुट होतु ये शीतलता जन प्राप्त हेले कित आनंद प्राप्त हम से भाव भगवान नाम से भाव आम जो भगवान नाम नौचे महाप्रभु यटा को कली युगर जो युगधर्म को स्थापन कर से कहुची आम जो भगवान नाम नौचे तार सतटी फल रही गोटे फल हूँ श्रेय कैरव चंद्रिका वितरणम ये श्रेयटा आम प्राप्त हवा कैरव चंद्रिका खरा दिने यही भाव ग्रीष्म ग्रीष्म उत्तप्त होते तो रात्रि चंद्रकर शीतल किरण प्राप्त होचे केत शीतलता प्राप्त होचे केत आनंद प्राप्त होचे ये भगवान नाम से भाव शीतलता रही हरे कृष्णा 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 हरे 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 राम 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 हरे तेणु यही भाव सीतादेवी को वरण कले जित्वा अनुरूप गुणशील वयो अंग रूपा सीताभिधां श्रियं उरस्य विलब्धमानां मार्गे व्रजन् रघुपते व्यनयत् प्ररुढं दर्पं महिमकृत जस्त्रिराज विज्ञां तीन जन राम रही ये भगवान दशरथ राम दशरथ नंदन राम जन हूँ परशुराम आउ जन हूँ बलराम तीन जन राम रही तेणु आम सबुदे सका जो जो मैंने कृष्ण बलराम मंदिर भक्त मान सब आुवनेश्वर से पाठ करती सबुदिन सका मंगला आरतीटा पार करती
विभावरी शेष आलोक प्रवेश निद्रा छाड़ी उठो जीव बोलो हरी हरी मुकुंद मुरारी राम कृष्ण हय ग्रीव नृसिंह वामन श्रीमधुसूदन ब्रजेन्द्र नंदन श्याम भूतन घातन कैटव सातन जय दशरथी राम दशरथी दशरथ पुत्र राम ये सका आम कृष्ण बलराम मंदिर भक्त मैंने सबुदिन पाठ करते
ଆମେ ମଧ୍ୟ ବହୁତ ବର୍ଷ ଥିଲୁ ଭୁବନେଶ୍ୱରରେ, ସେଇଠି ପାଠ ଆମେ ମଧ୍ୟ ବୋଲୁଥିଲୁ ସକାଳେ ମଙ୍ଗଳା ଆଳତିରେ ଏସବୁ ରହିଛି। କିନ୍ତୁ ଆଜି ଦଶରଥ ନନ୍ଦନ ରାମଙ୍କର ମନ୍ଦିରରେ ଆମକୁ ରାମଜୀ ସେବା ଦେଇଛନ୍ତି। ଆମର ଯଦି କୌଣସି ଯୋଗ୍ୟତା ନାହିଁ ତାଙ୍କ ବିଷୟରେ ବର୍ଣ୍ଣନା କରିବା ପାଇଁ, ସେ କୃପା କରୁଛନ୍ତି। ମୁଖଙ୍କର ଥିବା ଆଚାଳଙ୍କ ପଙ୍ଗୁ ଲଙ୍ଘାଇତେ ଗିରି ଯତ୍କୃପା ସ୍ତମଙ୍କ ବନ୍ଦେ ଶ୍ରୀ ଗୁରୁ ଦିନ ତାରିଣୀ ପରମାନନ୍ଦ ମହାଦେବ, ତାଙ୍କର କୃପାରେ ଜଣେ ସବୁକିଛି କରିପାରିବ। ତେଣୁ ଜିତ୍ୱା ଅନୁରୂପ ଗୁଣଶୀଳ ଭୟ ଅଙ୍ଗରୂପା, ତାଙ୍କର ଅନୁରୂପ ଭଗବାନ ରାମଚନ୍ଦ୍ରଙ୍କର ଅନୁରୂପରେ ତାଙ୍କର ଗୁଣ ରହିଛି, ତାଙ୍କର ଚରିତ୍ର ରହିଛି, ତାଙ୍କର ବୟସ ରହିଛି, ତାଙ୍କ ରୂପ ମଧ୍ୟ ରହିଛି। ଅଙ୍ଗରୂପା, ଅଙ୍ଗରୂପା କହିଲେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ମଧ୍ୟରେ ବର୍ଣ୍ଣନା କରୁଛନ୍ତି, ଏଭଳି ଭାବରେ ସେ ମୁଗ୍ଧ ହୋଇଯାଉଛନ୍ତି, ଭଗବାନ ଲୀଳାରେ ତଲ୍ଲୀନ ହୋଇଯାଉଛନ୍ତି। ତେଣୁ ପରୀକ୍ଷିତ ମହାରାଜଙ୍କୁ ଅଙ୍ଗ ରୂପରେ ସମ୍ବୋଧନ କରିଛନ୍ତି, ଅଙ୍ଗ ଆଉ ଶରୀର ଅଙ୍ଗ ଭଳି ଏତେ ଆନନ୍ଦ ହେଉଛନ୍ତି ଭଗବାନ ଲୀଳାକୁ ବର୍ଣ୍ଣନା କରିବା ସମୟରେ। ପରୀକ୍ଷିତ ମହାରାଜ ଶ୍ରବଣ କରୁଛନ୍ତି, ସେ ଶ୍ରବଣ କରୁନାହାନ୍ତି, ସେ ପାନ କରୁଛନ୍ତି। ଭାଗବତ ଦଶମ ସ୍କନ୍ଧରେ ସେ କଥା ରହିଛି, ସେ କହୁଛନ୍ତି ପିବନ୍ତମ ତନ୍ ମୁଖାମ୍ବୁଜମ୍, ମୁଁ ସେ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରୁନାହାନ୍ତି, ସାତ ଦିନ ସାତ ରାତି, ହଁ ଚାରି ଦିନ ବିତିଗଲାଣି ପଞ୍ଚମ ଦିନର କଥା। ତେଣୁ ସେ କହୁଛନ୍ତି ମୁଁ ଆପଣଙ୍କର ମୁଖ ପଦ୍ମରୁ ଏଇ ଭଗବାନ ଲୀଳା କଥାକୁ ପାନ କରୁଛି। ଏଇ ଶ୍ରବଣର ଯେଉଁମାନେ ଉନ୍ନତ ସ୍ତରକୁ ଯିବେ ସେମାନେ ପାନ କରିବେ। ଏବଂ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେଉଁମାନେ ଏଇ ଭଗବାନ ଲୀଳା କଥାକୁ ପାନ କରିବେ ସେମାନେ ଭଗବତ ଧାମକୁ ଯିବେ। ଏ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଅନ୍ତିମ ଶ୍ଳୋକରେ ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଆମେ ଯେଉଁ ଶ୍ରବଣ କରୁଛେ ଆମେ ଏହି ସ୍ତରକୁ ଗଲେ ଆମେ ଭଗବାନ ପ୍ରାପ୍ତ ହେବା। ସେ କଥାଟି କହୁଛନ୍ତି ସୁଖଦେବ ଗୋସ୍ୱାମୀ, ଯେ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ କହୁଛନ୍ତି ଯେ ଯେଉଁମାନେ ପିବନ୍ତି ଯେ ଭଗବତ ଆତ୍ମନ ସତାମ, ଯେଉଁମାନେ ଏଇ ଭଗବାନଙ୍କର କଥାକୁ ଯେଉଁମାନେ ସତାଙ୍ଗ କହିଲେ ଭଗବାନ ଭକ୍ତ, ସେମାନେ ଏଇ ଭଗବାନ କଥାକୁ ପାନ କରନ୍ତି। କିଭଳି ଭାବରେ ପାନ କରନ୍ତି ନା କଥାବୃତମ ଶ୍ରବଣ ପୁଟେଇ ସମ୍ବୃତମ, କର୍ଣ୍ଣ ମାଧ୍ୟମରେ, କର୍ଣ୍ଣ ମାଧ୍ୟମରେ ଯେଉଁ ଭଗବାନ ଦେଇଛନ୍ତି କର୍ଣ୍ଣ ଆମେ ଶ୍ରବଣ କରିବା। ଏ କର୍ଣ୍ଣ ମାଧ୍ୟମରେ ଯେଉଁମାନେ ବହୁତ ଗଭୀରତର ଭାବରେ ଶ୍ରବଣ କରନ୍ତି ସେମାନେ ଶ୍ରବଣ କରନ୍ତି ପାନ କରନ୍ତି, ପିବନ୍ତି ବୋଲି କୁହାଗଲା, ପିବନ୍ତି ସେମାନେ ପୁନନ୍ତି ତେ ବିଷୟ ବିଦୁଷିତା ସ୍ୱୟଂ, ସେମାନେ ଯେଉଁ ବିଷୟ ତାଙ୍କର ରହିଛି, ବିଷୟ ଲାଳସା ସବୁ ରହିଛି, ଏଥିରୁ ସେମାନେ ପବିତ୍ର ହୋଇଯାଆନ୍ତି। ପୁନନ୍ତି ତେ ବିଷୟ ବିଦୁଷିତା ସ୍ୱୟଂ ଏବଂ ବ୍ରଜନ୍ତି ତ ଚରଣ ସର୍ବରହାତ୍ମକମ୍, ସେ ଭଗବାନ ଧାମକୁ ସେମାନେ ଯିବେ। ବ୍ରଜନ୍ତି ତ ଚରଣ ସର୍ବରହାତ୍ମକ, ଭଗବାନ କଥା ଶ୍ରବଣର ଫଳ ଏ ମହାତ୍ମ୍ୟ ରହିଛି ଏଭଳି ଭାବରେ। ତେଣୁ ଏଇ ଯେଉଁ ତାଙ୍କୁ ଜିତିକିରି ସୀତାବିଧା, ତାଙ୍କ ନାମ ହେଉଛି ସୀତା, ସୀତାବିଧା ଶ୍ରିୟମ୍, ଇଏ ହେଉଛି ଲକ୍ଷ୍ମୀଦେବୀ, ଯିଏକି ଉରସୀ ଭଗବାନଙ୍କର ବକ୍ଷରେ ବାସ କରନ୍ତି ଲକ୍ଷ୍ମୀଦେବୀ। ଭାଗବତମ ଅଷ୍ଟମ ସ୍କନ୍ଧ ପାଞ୍ଚରୁ ବାର ଏଇ ଆଠଟି ଅଧ୍ୟାୟରେ ଯେଉଁ ସମୁଦ୍ର ମନ୍ଥନ ଲୀଳାରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଭଗବାନ ସମୁଦ୍ରରୁ ଉତ୍ଥିତ ହୋଇଥିଲେ ଲକ୍ଷ୍ମୀଦେବୀ, ଏବଂ ସେଠି ମଧ୍ୟ ସ୍ୱୟଂବର କରାଯାଇଥିଲା, ସେଠି କୌଣସି ଇଏ ଧନୁ ସର ଏସବୁ ନଥିଲା, ସେଠି ସ୍ୱୟଂବର କରା, ଲକ୍ଷ୍ମୀଦେବୀ ସ୍ୱୟଂ ବରଣ କରିଥିଲେ, ସ୍ୱୟଂବର ସେଇଟା ପ୍ରକୃତ ସ୍ୱୟଂବର, ସ୍ୱୟଂ ବରଣ କରିଥିଲେ, ଏଇଟା ମଧ୍ୟ ସ୍ୱୟଂବର, କିନ୍ତୁ ସେଠାରେ କୌଣସି ଇଏ ସବୁ ସର୍ତ୍ତ ରଖାଯାଇନଥିଲା। ଲକ୍ଷ୍ମୀଦେବୀ ବୁଲୁଛନ୍ତି, ସେ ଲକ୍ଷ୍ମୀ ହେଉଛନ୍ତି ସୀତାଦେବୀ, ଲକ୍ଷ୍ମୀଦେବୀ ଖୋଜୁଛନ୍ତି ତାଙ୍କର ବର କିଏ, ତିନୋଟି ଶ୍ଳୋକରେ ତାଙ୍କର ବରକୁ ନିର୍ଣ୍ଣୟ କରିଛନ୍ତି ସ୍ୱୟଂବର, ତିନୋଟି ଶ୍ଳୋକରେ ଆମେ ଗୋଟିଏ ଶ୍ଳୋକ ପାଠ କରିବା ଏହି ପ୍ରସଙ୍ଗରେ। ସେ ଲକ୍ଷ୍ମୀଦେବୀ, ସେ ହେଉଛି ଲକ୍ଷ୍ମୀଦେବୀ, ଏ କଥା ଜଣାପଡ଼ୁଛି ସେ ଲକ୍ଷ୍ମୀଦେବୀ। ତେଣୁ ବର୍ଣ୍ଣନା କରାଯାଉଛି ନୂନଂ, ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ନୂନଂ ତପୋଜସ୍ୟ ନ ମନୁ ନିର୍ଜୟ ଜ୍ଞାନଂ କ୍ୱଚିତ ଚନ ସଂଗବର୍ଜିତ କଶ୍ଚିନ୍ ମହାନ୍ତସ୍ୟ ନ କାମ ନିର୍ଜୟ ସ ଈଶ୍ୱର କିଂ ପରତୋ ବିପାଶ୍ରୟ। ଏଠି ଯେଉଁ ବୀରମାନେ ଯାଇଥିଲେ ସେ ସ୍ୱୟଂବରରେ କେହି ଉଠାଇ ପାରିଲେ ନାହିଁ, ଧନୁକୁ ଉଠାଇ ପାରିଲେ ନାହିଁ, ଏଠି କିଛି ଧନୁ ନଥିଲା, କିନ୍ତୁ ଲକ୍ଷ୍ମୀଦେବୀ ସେ ସୀତା, ଲକ୍ଷ୍ମୀଦେବୀ ସେ ସୀତା, ସିଏ ଏ ଚିନ୍ତା କରୁଛନ୍ତି କାହାକୁ ବରଣ କରିବେ। ତିନୋଟି ଶ୍ଳୋକରେ ଭଗବାନଙ୍କର ଭଗବତକୁ ପ୍ରକାଶ କରିଛନ୍ତି, କ'ଣ ବହୁତ ବ୍ୟକ୍ତି ରହିଛନ୍ତି ଆଜି, ବହୁତ ଲୋକମାନେ ଯାଇଥିଲେ ସେ ଉଠାଇବା ପାଇଁ, ବହୁତ ବୀରମାନେ ସବୁ ଯାଇଥିଲେ, ଯେଉଁ ଲୋକ ବୀରା ବୀରମାନେ ଯାଇଥିଲେ, ତେଣୁ ସେହି ବୀରମାନଙ୍କ ବିଷୟରେ ଲକ୍ଷ୍ମୀଦେବୀ ଚିନ୍ତା କରୁଥିଲେ, କହୁଛନ୍ତି ବହୁତ ତପସ୍ୱୀ ରହିଛନ୍ତି, ବୀର ତପସ୍ୱୀ, ନୂନଂ ତପୋଜସ୍ୟ ନ ମନୁ ନିର୍ଜୟ, ଯେମିତି ଦୁର୍ଭାସ ଆଦି ଋଷି ରହିଛନ୍ତି, ବହୁତ ତପସ୍ୱୀ ଥିଲେ କିନ୍ତୁ କ୍ରୋଧକୁ ସମ୍ବରଣ କରିପାରୁନାହାନ୍ତି, ଆଉ ସିଏ କ'ଣ ସୀତାଦେବୀଙ୍କର ଲକ୍ଷ୍ମୀଦେବୀଙ୍କର ବର ହେବେ? ହେ ନୂନଂ ତପସ୍ୟନ ମନୋନି ଜ୍ଞାନଙ୍କ ଚିତ୍ତସ୍ୟ ନ ସଙ୍ଗବର୍ଜିତ, ବହୁତ ଜ୍ଞାନୀ ବ୍ୟକ୍ତି ରହିଛନ୍ତି ଯେମିତି ଶୁକ୍ରାଚାର୍ଯ୍ୟ। ଶୁକ୍ରାଚାର୍ଯ୍ୟ ଜଣେ ଭଗବାନଙ୍କର କ'ଣ, ସେ ହେଉଛନ୍ତି ଜଣେ ବିଭୂତି। ଭାଗବତ ଗୀତା ଦଶମ ଅଧ୍ୟାୟରେ କୁହାଯାଇଛି ଉଷନା କ'ଣ କବି ନା ଉଷନା କବି କବିମାନଙ୍କ ଭିତରେ ସେ ଉଷନା, ହଁ ଏତେ ଜ୍ଞାନ ରହିଛି। ଜଣେ ମୃତ ବ୍ୟକ୍ତିକୁ ମଧ୍ୟ ସେ ଜୀବନ ଦେଇଦେବେ, ଜୀବନ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ତାଙ୍କ ପାଖରେ ଅଛି, କିନ୍ତୁ ନ ସଙ୍ଗବର୍ତ୍ତିତ, ସିଏ ଅସୁରମାନଙ୍କ ପାଖରେ ରହିଛି, ବୁଦ୍ଧି ଦେଉଛନ୍ତି ଦେବତାମାନଙ୍କ ଉପରେ ଆକ୍ରମଣ କରିବା ପାଇଁ, ନ ସଙ୍ଗବର୍ତ୍ତିତ। ଆଉ ସିଏ କ'ଣ ଲକ୍ଷ୍ମୀଦେବୀଙ୍କ ବର ହେବେ? ସଙ୍ଗବର୍ତ୍ତିତ, ବହୁତ ଜ୍ଞାନୀ ବ୍ୟକ୍ତି ରହିଛନ୍ତି। ଜ୍ଞାନଙ୍କ ଚିତ୍ତ ମନୁ ଜ୍ଞାନଙ୍କ ଚିତ୍ତ ନ, ଯେଉଁମାନେ ବହୁତ ବଡ଼ ଜ୍ଞାନୀ ରହିଛନ୍ତି, କିନ୍ତୁ ନ କାମ ନିର୍ଜୟ, କାମ ଉପରେ ଜୟଲାଭ କରିପାରିନାହାନ୍ତି। ଯେମିତି ବ୍ରହ୍ମା, ବ୍ରହ୍ମା ଯେତେବେଳେ ଭାଗବତ ଆରମ୍ଭରେ ବର୍ଣ୍ଣନା କରୁଛି ସୃଷ୍ଟି ପ୍ରକ୍ରିୟା ଯେତେବେଳେ କୁହାଯାଉଛି, ସେ ସମୟ ବ୍ରହ୍ମା ଯେତେବେଳେ ସୃଷ୍ଟି କରିଥିଲେ ସୀତା, ସରି ତାଙ୍କର କନ୍ୟାଙ୍କୁ ସୃଷ୍ଟି କରିଥିଲେ ସରସ୍ୱତୀ, ସରସ୍ୱତୀ ଏତେ ସୌନ୍ଦର୍ଯ୍ୟ ରହିଛି, ତାଙ୍କ ସୌନ୍ଦର୍ଯ୍ୟ ଦେଖିକିରି ତାଙ୍କର କାମ ବେଗ ଜାତ ହେଲା, ତାଙ୍କ ପଛରେ ସେ ଧାଇଁଥିଲେ। ଏଇଭଳି ଭାବରେ କଥା ଘଟଣା ସବୁ ରହିଛି। ତେଣୁ ସେ କ'ଣ ବର ହେବେ ଲକ୍ଷ୍ମୀଦେବୀଙ୍କର? ଏବଂ ଜ୍ଞାନଙ୍କ ଚିତ୍ତ ନ କାମ ନିର୍ଜୟ, ସ ଈଶ୍ୱର କିଂ ପରତ ବିପାଶ୍ରୟ, ବହୁତ ଈଶ୍ୱର ରହିଛନ୍ତି, ବହୁତ ନିୟନ୍ତ୍ରଣକାରୀ ରହିଛନ୍ତି। ଇନ୍ଦ୍ର ଭଗବତ ଇନ୍ଦ୍ରକୁ ମଧ୍ୟ କୁହାଯାଉ ଈଶ୍ୱର, ଭଗବତ ଗୀତାରେ ମଧ୍ୟ ସେ ଇନ୍ଦ୍ର ହେଉଛନ୍ତି କ'ଣ ଦେବାନ ମସି ବାସବ, ଇନ୍ଦ୍ର ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି, କିନ୍ତୁ ତାଙ୍କ ଉପରେ ଯେତେବେଳେ ଅସୁରମାନେ ଆକ୍ରମଣ କରୁଛନ୍ତି ସେ ଭଗବାନଙ୍କ ଶରଣରେ ଯାଉଛନ୍ତି। ସ ଈଶ୍ୱର କିଂ ପରତ ବିପାଶ୍ରୟ, ତେଣୁ ଭଗବାନ ଆସିଲେ ବାମନ ଦେବ ରୂପରେ ଆସିକିରି, ଉପେନ୍ଦ୍ର ବାମନ ଦେବ ଆସିକିରି ତାଙ୍କୁ ସୁରକ୍ଷା ଦେଇଛନ୍ତି। ଏଇଭଳି ଭାବରେ ତିନୋଟି ଶ୍ଳୋକରେ ଲକ୍ଷ୍ମୀଦେବୀ ସବୁ ଆସିଛନ୍ତି, କିଏ ପ୍ରକୃତ ତାଙ୍କର ଉପଯୁକ୍ତ ବର, ଏଇଭଳି ଭାବରେ କାହାର କାହାର ସବୁଠି କାହାର କିଛି ଗୁଣ ରହିଛି କିନ୍ତୁ ଦୋଷ ରହିଛି, ସେ ଗୁଣଟା ସବୁ ନ୍ୟୁଟ୍ରାଲାଇଜ୍ ହୋଇଯାଉଛି, ସେ ଗୁଣ କିଛି ମୂଲ୍ୟ ରହୁନାହିଁ। ଏଇଭଳି ଭାବରେ ଆସି ପହଞ୍ଚିଗଲେ ଶିବଜୀଙ୍କ ପାଖରେ ପହଞ୍ଚିଗଲେ, ଶିବଜୀ ତାଙ୍କର ସବୁ ଭଲ ଗୁଣ ରହିଛି, ସବୁ କିଛି ରହିଛି, କିନ୍ତୁ ତାଙ୍କର ନ ଶୀଳମଙ୍ଗଳ, ସେ ଶ୍ମଶାନରେ ବାସ କରୁଛନ୍ତି। କିନ୍ତୁ ତାପରେ ଅନ୍ତିମରେ ଆସି ପହଞ୍ଚିଗଲେ ଯେଉଁଭଳି ରହିଛନ୍ତି କ'ଣ ହିରଣ୍ୟକଶିପୁ ଇତ୍ୟାଦି, ତାଙ୍କର ସବୁ ଭଲ ଗୁଣ ରହିଛି କିନ୍ତୁ ନ ବେଦ୍ୟ ମାଉସ, ତା ପୂର୍ବରୁ ଏଇଟା ତା ଲାଷ୍ଟକୁ କହିଲେ ଚାରି କୁମାର, ଏମାନେ ସବୁ ତାଙ୍କର ଭଲ ଗୁଣ ରହିଛି କିନ୍ତୁ ନ ସଙ୍ଗବର୍ଜିତ, ସିଏ ବିବାହ କରୁନାହାନ୍ତି, ଆଉ ମୁଁ କ'ଣ ସେ କ'ଣ ମୋର ବର ହେବେ? ତେଣୁ ଜଣକୁ ଦେଖିଲେ ଏକମାତ୍ର ଜଣେ ବ୍ୟକ୍ତି ଯିଏକି ତାଙ୍କର ଯୋଗ୍ୟ ବର, ସିଏ ହେଉଛନ୍ତି କିଏ ନାଇଁ ଅଜିତ, ଭଗବାନ ଜଣେ ଅବତାର ବିଷ୍ଣୁ ଅଜିତ, କିନ୍ତୁ ତାଙ୍କ ପାଖରେ ମଧ୍ୟ ସେ ଦୋଷପ୍ରାପ୍ତ ହେ, ଦୋଷ ଦେଖିଦେଲେ କ'ଣ ଦୋଷ ନ କାଙ୍କ୍ଷତେ ହିଁ ମା, ତାଙ୍କର ଯଦିଓ ସବୁ ଭଲ ଗୁଣ ଅଛି କିନ୍ତୁ ସେ ମୋତେ ଚାହୁଁନାହାନ୍ତି, ଆଉ ମୁଁ କ'ଣ ତାକୁ ବିବାହ କରିବି, କିନ୍ତୁ ତଥାପି ସେ ତାଙ୍କୁ ବରଣମାଳା ଦେଲେ। ଏଇଭଳି ଭାବରେ ଏ କଥାଟି ରହିଛି। ବକ୍ଷରେ ଭଗବାନ ତାଙ୍କୁ ବକ୍ଷଦେଶ ସ୍ଥାନ ଦେଇଛନ୍ତି, ଲକ୍ଷ୍ମୀଦେବୀ ଭଗବାନ ବକ୍ଷରେ ରହିଛନ୍ତି, ଇଏ ହେଉଛନ୍ତି ବକ୍ଷଦେଶରେ। ଆପଣ ଦେଖିବେ ଭଗବାନଙ୍କର ବକ୍ଷଦେଶରେ ରହିଛନ୍ତି ସୁବର୍ଣ୍ଣ ରୋମାବଳୀ ରହିଛି, ସୁବର୍ଣ୍ଣ ରୋମାବଳୀ ହେଉଛନ୍ତି ଲକ୍ଷ୍ମୀଦେବୀ, ସ୍ୱର୍ଣ୍ଣ ସ୍ୱର୍ଣ୍ଣ ଲକ୍ଷ୍ମୀଦେବୀ ସୁବର୍ଣ୍ଣ ରୂପେ ରହିଛନ୍ତି। ଆହାର ମଧ୍ୟ ବହୁତ କଥା ରହିଛି କିନ୍ତୁ ଆମର ସମୟ ହୋଇଗଲା, ଆମେ କ'ଣ କହିବା, ଆମେ ଗୋଟିଏ ଶ୍ଳୋକରେ ସରିଗଲା ଆମର। ତେଣୁ ଏଇଭଳି ଭାବରେ ଯଦି ଯାଉଛନ୍ତି ସୀତା ଅଭିଧାଂ ଶ୍ରିୟଂ ଉରସି ଅଭିଲବ୍ଧ ମାନ, ବର୍ତ୍ତମାନ ଏଇଟାକୁ ସୀତାଦେବୀଙ୍କୁ ନେଇକରି ଲକ୍ଷ୍ମଣ ସହିତ ତାକୁ ବିବାହ କଲେ, ଚାରି ଭାଇ ଚାରି ଜଣ କନ୍ୟାଙ୍କୁ ବିବାହ କଲେ, ରାମଜୀ ବିବାହ କଲେ ସୀତାଙ୍କୁ, ଲକ୍ଷ୍ମଣ ବିବାହ କଲେ ଉର୍ମିଳାଙ୍କୁ, ଭରତ ମାଣ୍ଡକୀକୁ ଏବଂ ଶତ୍ରୁଘ୍ନ ଶ୍ରୁତକୀର୍ତ୍ତିଙ୍କୁ ବିବାହ କଲେ, ଏସବୁ ରାମାୟଣ ସବୁ ବର୍ଣ୍ଣନା କରାଯାଇଛି। ଏଭଳି ଯାଉଛନ୍ତି, ଯାଉଥିଲା ବେଳେ ବାଟରେ ମାର୍ଗେ ବ୍ରଜନ ଭୃଗୁପତେ, ଏ ଭୃଗୁପତି ହେଉଛନ୍ତି ପରଶୁରାମ, ସିଏ ମଧ୍ୟ ଜଣେ ଭଗବାନଙ୍କର ଅବତାର। ଭଗବତ ଗୀତାରେ ଭଗବାନ କହିଲେ ରାମ ଶସ୍ତ୍ରଭୂତାମହମ, ଶସ୍ତ୍ରଧାରୀମାନଙ୍କ ଭିତରେ ମୁଁ ହେଉଛି ରାମ, ତେଣୁ ସିଏ ଆସିକରି ତାଙ୍କର ବହୁତ ଦର୍ପ ଥିଲା, ବହୁତ ଗର୍ବ ଥିଲା, ଏକୋଇଶ ବାହାର ନିକ୍ଷେତ୍ର କରିଥିଲେ, କ୍ଷତ୍ରିୟ ରୁଧିରମୟେ ଜଗତ ପଗତ ପାପମ ସ୍ନପୟସି ପୟସି ସମିତ ଭବତାପମ କେଶବ ଧୀତ ଭୃଗୁପତି ରୂପ ଜୟ ଜଗଦୀଶ ହରେ, ଭୃଗପତି ରୂପ ଭୃଗପତି ଭୃଗବଂଶରେ ଆସୁଛନ୍ତି ଇଏ ହେଉଛନ୍ତି ପ୍ରସୁରା ସିଏ ଏଇ ଯେଉଁ ଶିବଧନକୁ ଭାଙ୍ଗି ଦେଇଥିବାରୁ ତାଙ୍କର କ୍ରୋଧ ଯାହା ଥିଲା ଏ ଶିବ ଯେଉଁ ଭାଙ୍ଗି ଦେଇଛି ସେଥିପାଇଁ ସେ ଭଗବାନ ଦଣ୍ଡ ଦେବା ପାଇଁ ଚାହୁଁଥିଲେ କିନ୍ତୁ ଇଏ ଭଗବାନ ରାମଚନ୍ଦ୍ର ଏ ପୂର୍ଣ୍ଣ ବ୍ରହ୍ମ ସିଏ କ'ଣ କ'ଣ ଯାହା କଥା କ'ଣ ସତ୍ୟାବେଶ ଅବତାର ପରଶୁରାମ ସତ୍ୟାବେଶ ଅବତାର ତେଣୁ ଭଗବାନ ତାଙ୍କର ଦର୍ପକୁ ଇଏ କରିଦେଲେ ଦର୍ପକୁ ଅପନୀତ କରିଦେଲେ ଦର୍ପକୁ ଭାଙ୍ଗିଦେଲେ ଭଗବାନ ଏଇଭଳିଆ ପରଶୁରାମ ମଧ୍ୟ ବର୍ତ୍ତମାନ ମଧ୍ୟ ରହିଛନ୍ତି ମହେନ୍ଦ୍ର ପର୍ବତରେ ବର୍ତ୍ତମାନ ମଧ୍ୟ ରହିଛନ୍ତି ପରଶୁରାମ ଏଇ ପରଶୁରାମ ବିଷୟରେ ବହୁତ କଥା ରହିଛି ଯାହା ହଉ ଏଇଭଳି ଭାବରେ ଯାଇକି ପ୍ରବେଶ କଲେ ଯାଇକି ପ୍ରବେଶ କଲେ ଅଯୋଧ୍ୟାରେ ପ୍ରବେଶ କଲେ ଅଯୋଧ୍ୟା କାଣ୍ଡ ଆରମ୍ଭ ହେଇଗଲା ବାଳକାଣ୍ଡ ଶେଷ ହେଇଗଲା ଆଧେରେ ଗୋଟେ କାଣ୍ଡ ଆମେ କହିଦେଲେ ଆମେ ସଂକ୍ଷେପରେ କହୁଛେ ଆଉ ଏତେ ଲୀଳା କହିବା ନାହିଁ ଆପଣଙ୍କର ଆମେ ସମୟ ହେଇଗଲାଣି ତଥାପି କଥା ପ୍ରସଙ୍ଗରେ ଆମେ ବନ୍ଦ କରିପାରିବା ନାହିଁ ତେଣୁ ଯେତେବେଳେ ହେଇଗଲା ଅଯୋଧ୍ୟାରେ ଭଗବାନ ରାମଚନ୍ଦ୍ର ଆସି ପହଞ୍ଚିଗଲେ ଅଯୋଧ୍ୟାରେ ଧୁମ୍ଧାମ୍ରେ ଭଗବାନ ରାମଚନ୍ଦ୍ର ଏମାନେ ସବୁ କଲେ ସ୍ୱାଗତ କଲେ ତେଣୁ ଆମର ତ ମୁଖ୍ୟ ସ୍ୱାଗତ କରିବାର ନାହାନ୍ତି ପଳେଇ ଯାଇଛନ୍ତି ଆଉ କ'ଣ କରିବା ସ୍ୱାଗତ ତେଣୁ ଯାହା ବି ହଉ ସିଏ ହେଇକରି ତେଣୁ ଥରେ ଦଶରଥ ମହାରାଜ ଚିନ୍ତା କରୁଛନ୍ତି ଶ୍ରବଣ ସମୀପେ ଭୟ ଶୀତ କେଶା ମନହୁ ଜରଟପନୁ ଅସ ଉପଦେଶା ତେଣୁ ସିଏ କ'ଣ କରୁଛନ୍ତି ଗୋଟେ ଥର ଦଶରଥ ମହାରାଜ ତାଙ୍କର ବସିଛନ୍ତି ସିଂହାସନରେ ବସିଛନ୍ତି ତାଙ୍କର ମୁକୁଟ ଟିକେ ବିଗିଡ଼ିଗଲା ମୁକୁଟକୁ ସଜାଡ଼ିବା ପାଇଁ ଯେତେବେଳେ ଦେଖୁଛନ୍ତି ମୁକୁର ବା ଦର୍ପଣ ଦେଖୁଛନ୍ତି ଦେଖିଲେ ଶ୍ରବଣ ସମୀପ କାନ ପାଖରେ ତାଙ୍କର କେତୋଟି କେଶ ଶୀତ କେଶା ଧଳା ପଡ଼ିଯାଇଥିଲା ସେ ଚିନ୍ତା ହେଇଗଲେ ନାହିଁ ଏଇଟା ଟିକେ କଳା ଲଗାଇଦେବା ନା ସେ କହିଲେ ମୋର ମନ ହଉ ଜରଟପନୁ ଅସ ଉପଦେଶ ବାର୍ଦ୍ଧକ୍ୟ ଆସିଗଲା ବୋଲି ମୋତେ ଉପଦେଶ ଦେଉଛନ୍ତି ଏଇଭଳିଆ ଚିନ୍ତା କଲେ ଏ ଯମରାଜଙ୍କ ନୋଟିସ୍ ଯମରାଜ ନୋଟିସ୍ ଆମର ବାର୍ଦ୍ଧକ୍ୟ ଆସିଗଲା ପ୍ରିପେୟାର ହେବା ମୃତ୍ୟୁ ପାଇଁ ପ୍ରିପେୟାର ହେବା ତେଣୁ ଦଶରଥ ମହାରାଜ କହିଲେ ଗୁରୁଦେବଙ୍କୁ କହିଲେ ତେଣୁ ରାତି ପାଇଲେ ଭଗବାନ ରାମଚନ୍ଦ୍ର ରାଜା ହେଇଥାନ୍ତେ ରାତି ପାଇଲେ ରାଜା ହେଇଥାନ୍ତେ ଦେବତାମାନଙ୍କର ଭାଳିଣୀ ପଡ଼ିଗଲା ତେଣୁ ସରସ୍ୱତୀ ଦେବୀଙ୍କୁ ପ୍ରାର୍ଥନା କଲେ ଦେବୀ ଆପଣ କିଛି ବ୍ୟବସ୍ଥା କରନ୍ତୁ କିଭଳି ଭାବରେ ରାମ ଭଗବାନ ରାମଚନ୍ଦ୍ର ଅଯୋଧ୍ୟାରେ ରାଜା ନୁହନ୍ତୁ ଯାଦା ହେଇଗଲେ ଆମକୁ ରାବଣର କବଳରୁ କିଏ ମୁକ୍ତ କରିବ ଏ ଭାଗବତ ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଗୋଟେ ଶ୍ଳୋକଟି ଅଛନ୍ତି ସେଠି କହୁଛନ୍ତି ଯେ ରାବଣର ଏତେ ଶକ୍ତି ରହିଥିଲା ଆଜି ସୀତାହରଣ ହେବ ଆଜି ଆର୍ଟିଷ୍ଟମାନେ ସବୁ କରିବେ ଏସବୁ କଥା ଜାଣିବା କଥା ସେମାନେ ଭାଗବତ ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଏଇଟା ବ୍ରହ୍ମା ଭଗବାନଙ୍କ ଲୀଳା ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେତେବେଳେ କହୁଛନ୍ତି ରାମଙ୍କର ବିଷୟରେ ବର୍ଣ୍ଣନା କରୁଥିଲା ବେଳେ ରାବଣର ବୀର୍ଯ୍ୟକୁ ବର୍ଣ୍ଣନା କରିଛନ୍ତି ରାବଣର ଏତେ ଶକ୍ତି ଥିଲା କିଭଳି ଥିଲା ନା ବକ୍ଷ ସ୍ଥଳ ସ୍ପର୍ଶ ରୁଗ୍ଣ ମହେନ୍ଦ୍ର ବାହ ଦନ୍ତୈର ବିଡ଼ମ୍ବିତ କକୁବ୍ଜ ଉଡ଼ହାସମ ସଦ୍ୟ ଅଶୁଭି ସହ ବିନେଶତୁ ଦାର ହର୍ତ୍ତୁ ବ୍ୟସୁ କ'ଣ ବିସ୍ଫୋର୍ଜିତ ଧନୁଷ ଉଚ୍ଚରତ ଅଧିସୈନ୍ୟ ଏ ରାବଣର ଶକ୍ତି ଏଇଭଳି ଭାବରେ ରହିଛି ସିଏ ଆଜି ହରଣ କରିବେ ସୀତାଙ୍କୁ କିନ୍ତୁ ସିଏ କ'ଣ ତାଙ୍କ ଶକ୍ତି ପ୍ରଦର୍ଶନ କରିନାହାନ୍ତି ଛଳନା କରି ହରଣ କରିବେ ଆଜି ଆପଣ ରାତିରେ ଦେଖିବେ ସେ କଥା ଏଇଠି ତାଙ୍କର ରାବଣର ଶକ୍ତି ବର୍ଣ୍ଣନା କରାଯାଉଛି ଏଭଳି ରହିଥିଲା ତାଙ୍କର ଶକ୍ତି ଯେତେବେଳେ ଦେବତାମାନେ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ ଇନ୍ଦ୍ର ଆସିଲେ ତାଙ୍କର ମହେନ୍ଦ୍ର ବାହ ତାଙ୍କର ହସ୍ତି ଯୋଗୁଁ ରହିଛି ଏଇ ହସ୍ତିରେ ଐରାବତ ହସ୍ତିରେ ତାଙ୍କୁ ଆକ୍ରମଣ କରିଥିଲେ ରାବଣକୁ ଆକ୍ରମଣ କରିଥିଲେ ରାବଣ ତାର ବକ୍ଷକୁ ଦେଖାଇଦେଲା ବକ୍ଷସ୍ଥଳ ତେଣୁ ଇଏ ଐରାବତ ବହୁତ ଜୋରରେ ଆଘାତ କଲା ଦାନ୍ତରେ ଦନ୍ତାଘାତ ବକ୍ଷସ୍ଥଳ ସ୍ପର୍ଶ ରୁଗ୍ଣ ମହେନ୍ଦ୍ର ବାହ ତାର ଯେଉଁ ମହେନ୍ଦ୍ର ବାହା ଯେଉଁ ହସ୍ତି ଯେଉଁ ବହୁତ ଜୋରରେ ଆଘାତ କରିଥିଲା ସେ ସବୁ ଦନ୍ତେଇ ବିଡ଼ମ୍ବିତ କକୁବ ଯେଉଁ ଉଡ଼ାହାସମ ଏ ଦନ୍ତ ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଗଲା ଧଳା ଚୂର୍ଣ୍ଣ ଭଳି ଚାରିଆଡ଼େ ବିଛେଇଗଲା ଅଟା ଭଳିଆ ବିଛେଇଗଲା ଏଇଟା ଦେଖିକିରି ରାବଣ ଉଡ଼ାହାସମ ବହୁତ ଜୋରରେ ହସିଲେ ହସିଲେ ସେ ତେଣୁ ସେଇ ରାବଣଙ୍କର ଏତେ ଶକ୍ତି ଥିଲା ଭଗବାନ ଯେତେବେଳେ ଯାଇଛନ୍ତି ସେ ଭଗବାନ ବିସ୍ଫୁର୍ଜିତ ଧନୁଷ ଭଗବାନ ତାଙ୍କର କୋଦଣ୍ଡ ଧନୁରେ ଯେତେବେଳେ କ'ଣ ଟଙ୍କାର ଦେଲେ ସେଇ ଟଙ୍କାରରେ ବିସ୍ଫୁର୍ଜିତ ଧନୁଷ ଉଚ୍ଚାରିତ ଅଧିସୈନ୍ୟ ଦାର ହର୍ତ୍ତୁ ଶିବଜୀ ଏଇ ଯେଉଁ ଦାହର ହର୍ତ୍ତନ ହରିଥିବେ, ସୀତାଜୀକୁ ହରଣ କରିବେ, ସେ ହରଣକୁ ଇଏ ଭଗବାନ ରାମଚନ୍ଦ୍ର ତାହାର ପ୍ରାଣ ନାଶ କରିବେ। ସୀତାଜୀଙ୍କୁ ଏଇଭଳି ଭାବରେ ହରଣ କରିବେ। ବହୁତ ପ୍ରସଙ୍ଗ ହେଇଛି, ଆମ ସମୟ ହେଇଗଲାଣି, ତଥାପି ଆମର ଏଇ ଯେଉଁ ଅଭିଷେକ ହେବ, ଅଭିଷେକ ତିଆରି ହେଲା ଭିତରେ ଆମେ କଥାକୁ ବିଶ୍ରାମ ଦେବା, ଚାଲିଥିବ କଥା, ଟାଇମ୍ରେ ତ ହେବ ନାହିଁ, ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ଼ ଟାଇମ୍ ରହିଛି। ତେଣୁ ଏ ଯେଉଁ ରହିଛି ଏଭଳି ଭାବରେ ରହିଛି ଶକ୍ତି ତାଙ୍କର, ସେହି ରାବଣର ଶକ୍ତିକୁ ସୀତା ହରଣ କରିବେ, ରାବଣ ସୀତାଙ୍କୁ ହରଣ କରିବେ, ଭଗବାନ ରାମଚନ୍ଦ୍ର ତାହାକୁ ହରଣ କରିବେ। ଏସବୁ କଥା ଆସିବ, କଥା ରହିଛି, ବହୁତ ପ୍ରସଙ୍ଗ ରହିଛି, କିନ୍ତୁ ଆମେ ସଂକ୍ଷେପରେ ସବୁ କହିବା। ଏଇଭଳି ଭାବରେ ଦେବତାମାନେ ଯେତେବେଳେ ଚିନ୍ତା କରୁଥିଲେ, ତେଣୁ ସରସ୍ୱତୀ ଦେବୀ ଆସିଲେ। ସରସ୍ୱତୀ ଦେବୀ ଦେବୀ ହେଉଛନ୍ତି କ'ଣ ନା, ଆମର ଜିହ୍ୱାର ସେ ହେଉଛନ୍ତି ବାଗ୍ ଦେବୀ, ଆମର ବାଗ୍ ନିୟନ୍ତ୍ରଣ କରୁଛନ୍ତି। ଆମେ ଗୋଟେ କଥା ହେଉଛୁ କହିବା ପାଇଁ, କିନ୍ତୁ ସରସ୍ୱତୀ ଆମ ବାଗ୍ ନିୟନ୍ତ୍ରଣ କରୁଛନ୍ତି, ଆମେ ଚାହିଁଲେ ମଧ୍ୟ ସେ କଥା କହିପାରୁନା, ସେ ଜବରଦସ୍ତି ଏ କଥାକୁ କୁହାଉଛନ୍ତି। ଯା ବାଗ୍ ଦେବୀ, ସେ ସରସ୍ୱତୀ ଦେବୀ, ସରସ୍ୱତୀ ଆସି ପହଞ୍ଚିଗଲେ, ଅଯୋଧ୍ୟାରେ ଆସି ପହଞ୍ଚିଗଲେ, ଗୋସ୍ୱାମୀ ତୁଳସୀଦାସ କହୁଛନ୍ତି, ନାମ ମନ୍ଥରା ମନ୍ଦମତୀ ଚେରି କେରି କୈକେଇ କେରି ଅଜସ ପିଟାରି ତାହି କରି ଗଈ ଘିରାମତୀ ଫେରି। ରାତି ପାଇଲେ ଭଗବାନ ରାମଚନ୍ଦ୍ର ଯୁବରାଜ ରୂପ ପଦରେ ସିକ୍ତ ହେଇଥାନ୍ତେ, ଅଭିଷିକ୍ତ ହେଇଥାନ୍ତେ ରାତି ପାଇଲେ, କିନ୍ତୁ ରାତି ଭିତରେ ସବୁ ପରିବର୍ତ୍ତନ ହେଇଗଲା। ମନ୍ଥରା ଜଣେ ଥିଲେ, ସେ ସରସ୍ୱତୀ ବି ଆସିକରି ତାହାର ବୁଦ୍ଧିକୁ ମନ୍ଥନ କରିଦେଲେ, ନାମ ମନ୍ଥୁରା ମନ୍ଦମତୀ ଚେରି କୈକେଇ କେରି, ସେ କୈକେଇଙ୍କର ସାନ ରାଣୀ, ପାଟରାଣୀ ସାନ ରାଣୀ କୈକେଇ ତା ଅତ୍ୟନ୍ତ ପ୍ରିୟା, ଦଶରଥ ମହାରାଜଙ୍କ ଅତ୍ୟନ୍ତ ପ୍ରିୟା, ରାମକୁ ସେ ଭଲ ପାଆନ୍ତି, ଏତେ ଭଲ ପାଆନ୍ତି ରାମ କୈକେଇଙ୍କୁ ମା ଡାକନ୍ତି, ଏବଂ କୌଶଲ୍ୟା ତାଙ୍କର ମାଆଙ୍କୁ ଡାକନ୍ତି, ବଡ଼ମ୍ବା ଡାକନ୍ତି ଏଇଭଳି ଭାବେ। କିନ୍ତୁ ତାଙ୍କର ଏ ମନ୍ଥୁରାକୁ ଏଇଭଳି ଭାବରେ ମନ୍ଥିଥିଲେ, ତାଙ୍କର ମନ୍ଦନକୁ ଅଜସ ପିଠାରୀ, ଏ ଅଜସ ପ୍ରାପ୍ତ ହେଲା ସେ ମନ୍ଥୁରା, ଏବଂ କୈକେଇ ମଧ୍ୟ ସେଇଭଳି ଭାବରେ ଗଈ ଘିରାମତୀ ଫେରି। ଘିରା କ'ଣ ସରସ୍ୱତୀ ଦେବୀ, ଏ ଭାଗବତମରେ ସରସ୍ୱତୀ ଦେବୀଙ୍କର ଶକ୍ତି ରହିଛି, ତେଣୁ ତାହାର ମତିକୁ ପରିବର୍ତ୍ତିତ କରିଦେଲେ ମତି ଫେରି। ତେଣୁ ତାଙ୍କର ଯେତେବେଳେ ଜାଣିଲେ, ଖବର ପାଇଲେ, ଏଭଳି ଭାବରେ ସବୁ କୈକେଇକୁ ତାଙ୍କର ବୁଦ୍ଧିକୁ ସିଏ ମଧ୍ୟ ଭ୍ରମଣ ମତିକୁ ନଷ୍ଟ କରିଦେଲେ ତାଙ୍କର ମତିକୁ। ଏ ସତ୍ସଙ୍ଗ ଏବଂ ଅସତ୍ସଙ୍ଗର ଫଳ ହେଉଛି ଏଇଭଳି ଭାବରେ। ଏ ଭୌତିକ ଜଗତରେ ସମସ୍ତେ ଅସତ୍ସଙ୍ଗ କରୁଛନ୍ତି, ଅସତ୍ସଙ୍ଗ ଫଳରେ କ'ଣ ହେବ ଏ ଦେଖନ୍ତୁ, ଏ ଅସତ୍ସଙ୍ଗରେ କ'ଣ ହେଲା ଅବସ୍ଥା। କିନ୍ତୁ ଭଗବାନ ରାମଚନ୍ଦ୍ରଙ୍କର ଲୀଳା ରହିଛି, ଆଉ ଗୋଟେ ଲୀଳା ରହିଛି, ବହୁତ ଗୋଟିଏ ଲୀଳାରେ ଭଗବାନ ଅନେକ ପ୍ରକାର ତାଙ୍କର କାର୍ଯ୍ୟ ସାଧିତ ହୁଏ। ତେଣୁ ଏ ଯେଉଁ ରହିଛି ଏ ଲୀଳାରେ ରାମଚନ୍ଦ୍ର ଯେଉଁ ରହିଛି କ'ଣ ନା, ଏ ଭଗବାନ କାର୍ଯ୍ୟ ସାଧିତ, ଭଗବାନ ଚାହାନ୍ତି ଏଇଟା ଲୀଳା ମାଧ୍ୟମରେ ସେ ପ୍ରକାଶିତ ହେଉଛି। କୈକେଇ ଭଗବାନଙ୍କ ପ୍ରିୟ ସାଧନ କରୁଛନ୍ତି, କାରଣ ଭଗବାନ ଆସନ୍ତି ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତ, କେବଳ ସାଧୁମାନଙ୍କୁ ସେ ପରିତ୍ରାଣ ଦେଉଛନ୍ତି ତାହା ନୁହଁ, ଦୁଷ୍କୃତମାନଙ୍କୁ ବିନାଶ କରିବେ। ଏ ରାବଣ ହେଉଛନ୍ତି କିଏ, ଭଗବାନଙ୍କର ଦ୍ୱାରପାଳ, ଜୟ ବିଜୟ, ଜୟ ବିଜୟ ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଜୟ ବିଜୟ ଭଗବାନଙ୍କର ଭକ୍ତ ଗୋଟେ ଅବତାର, ସେ ହେଉଛନ୍ତି ଜ୍ଞାନ ଶକ୍ତିର ଅବତାର ଚାରି କୁମାର, ଯେତେବେଳେ ଯାଇଥିଲେ ସପ୍ତମ ଗେଟ୍ରେ ଏମାନେ ତାକୁ ବାଧା ଦେଇଥିଲେ, ତେଣୁ ସେ ତାକୁ ଅଭିଶାପ ଦେଇଥିଲେ, ତୁମେ ଯାଇକରି ଇଏ ଯେଉଁଠି ଭେଦ ରହିଛି ସେହି ସ୍ଥାନକୁ ଯା। ତେଣୁ ତିନି ଜନ୍ମ ଧରି ସେ ଆସିଥିଲେ, ସତ୍ୟଯୁଗରେ ସେ ଆସିଥିଲେ ହିରଣ୍ୟକଶିପୁ ହିରଣ୍ୟାକ୍ଷ ରୂପରେ। ଭଗବାନ ନୃସିଂହ ନୃସିଂହଦେବଙ୍କର ଆବିର୍ଭାବ ଆସିବ 15 ତାରିଖରେ, ନୃସିଂହଦେବ ରୂପରେ ହିରଣ୍ୟକଶିପୁକୁ ବଧ କରିଥିଲେ, ତାଙ୍କୁ ଉଦ୍ଧାର କରିଥିଲେ, ଏବଂ ବରାହଦେବ ରୂପରେ ଏଇ ଶୁକ୍ରଦେବ ରୂପରେ ଯେଉଁ ରହିଛନ୍ତି ହିରଣ୍ୟାକ୍ଷକୁ ଉଦ୍ଧାର କରିଥିଲେ, ଏବଂ ଏ ସତ୍ୟଯୁଗରେ ତେତ୍ୟଯୁଗରେ ଭଗବାନ ରାବଣ ଆସିଲେ କିଭଳି ଭାବରେ ନା, ରାବଣ ଏବଂ କୁମ୍ଭକର୍ଣ୍ଣ ରୂପରେ ଆସିଥିଲେ, ଏ ରାମ ଭଗବାନ ରାମଚନ୍ଦ୍ର ଆସି ତାଙ୍କୁ ଉଦ୍ଧାର କରିଥିଲେ। ଦ୍ୱାପର ଯୁଗରେ ସେ ଆସିବେ କିଏ, ଶିଶୁପାଳ ଏବଂ ଦନ୍ତବକ୍ର ରୂପରେ ଭଗବାନ କୃଷ୍ଣ ତାଙ୍କୁ ଉଦ୍ଧାର କରିବେ। ଏସବୁ ଲୀଳା ରହିଛି, ବହୁତ ଗଭୀର ଲୀଳା ରହିଛି, ତେଣୁ ଭଗବାନଙ୍କର କାର୍ଯ୍ୟ ରହିଛି, ସେ ତାଙ୍କୁ ସାହାଯ୍ୟ କଲେ। କିନ୍ତୁ ଏଇଭଳି ଭାବରେ ସେ ଅଜସ ପ୍ରାପ୍ତ ହେଲେ, ଅଜସ ପେଟାରୀ, ତେଣୁ ଏ କୋପ ଭବନ ଗଲେ, କୈକେଇ ଯାଇକରି ଦୁଇଟି ବର ମାଗିଲେ, ଏ ଦର ଏଇ ଯେଉଁ ତାଙ୍କୁ ଶିଖେଇଥିଲେ, କୈକେଇଙ୍କୁ ଶିଖେଇଲେ ତାଙ୍କର ମନ୍ଥରା, ଏ ଅସତ୍ସଙ୍ଗର ଫଳ ହେଉଛି ଏଇଭଳି ଭାବରେ। ଏବଂ ସତ୍ସଙ୍ଗରେ ଜଣେ ଭଗବତ ଧାମକୁ ପ୍ରାପ୍ତ ହେବେ, ଅସତ୍ସଙ୍ଗରେ ସେମାନେ ନର୍କକୁ ଯିବେ। ତ ତେଣୁ ଆପଣଙ୍କ ଉପରେ ନିର୍ଭର କରୁଛି, ଆପଣ ସତ୍ସଙ୍ଗ କରିବେ ନା ଅସତ୍ସଙ୍ଗ କରିବେ। ଆପଣ ସତ୍ସଙ୍ଗ କଲେ ଭଗବତ ଧାମ ପ୍ରାପ୍ତ ହେବେ, ଅସତ୍ସଙ୍ଗରେ ନର୍କକୁ ଯିବେ, ନର୍କ ଧାମ ପ୍ରାପ୍ତ ହେବେ। ତେଣୁ ଏଇଠି କୁହାଯାଉଛି ଗୋସ୍ୱାମୀ ତୁଳସୀଦାସ କହୁଛନ୍ତି, ଯେଉଁ କରିଥିଲେ କୋପଭବନ ରହିଥିଲେ, ଦଶରଥ ମହାରାଜ ଆସି ପଚାରୁଛନ୍ତି କ'ଣ ହେଲା, ବହୁତ କଥା ରହିଛି। ବହୁତ ସୁନ୍ଦର ଭାବରେ ଆମର ରଘୁ ଆମର ଶ୍ରୀଶ୍ରୀମଦ କ'ଣ ଶ୍ରୀଶ୍ରୀମଦ ମହାରାଜ ରହିଛନ୍ତି, ବହୁତ ସୁନ୍ଦର ଭାବରେ କହୁଛନ୍ତି, ରାମଜୀଙ୍କ କଥା କହୁଛନ୍ତି, ତାଙ୍କର ଆସୁଛି ଆମର କ'ଣ ମହାରାଜ ନା କ'ଣ ଭାଗବତର ବକ୍ତା ଯେ ସାରା ପୃଥିବୀରେ ଭାଗବତ ପ୍ରଚାର କରିକି ସମସ୍ତେ ତାଙ୍କର ନାମ ନେଉଛନ୍ତି, ତାଙ୍କ ନାମ ଆପଣଙ୍କ ପାଟିରେ ଆସୁନାହିଁ, ଜୋରେ ଆସୁନାହିଁ? ମୋତେ ଶୁଭୁନି, ଟିକେ ଏତେ ଦୂରରେ ରହିଛନ୍ତି ମୁଁ ଶୁଭୁନି, କହୁନାହାନ୍ତି? ପ୍ରଭୁପାଦ, ହଁ ପ୍ରଭୁପାଦ ହିନ୍ଦୀରେ କହୁଥିଲେ କିଏ ମହାରାଜ କହୁ, ବହୁତ ସୁନ୍ଦର ଭାବରେ କହନ୍ତି, ସେ କହୁଛନ୍ତି ଯେ ତାପସ ବେଶ ବିଶେଷ ଉଦାସୀ 14 ବର୍ଷ ରାମ ବନବାସ। ଏହିପରି ଦୁଇଟି ବର ମାଗିଲେ, ତାପସ ବେଶ ବିଶେଷ ଉଦାସୀ, ଏଇଟା ଦ୍ୱିତୀୟ ବର। ପ୍ରଥମ ବର ହେଉଛନ୍ତି କ'ଣ, ପ୍ରଥମ ବରରେ ଭରତ ମୋର ରାଜା ହେବେ, ଏବଂ ଦ୍ୱିତୀୟ ବରରେ ରାମଚନ୍ଦ୍ର ତାପସ ବେଶ ଧାରଣ କରିକିରି ବିଶେଷ ଉଦାସ ହୋଇକିରି 14 ବର୍ଷ କାଳ ବନବାସ ଗ୍ରହଣ କରିବେ, ବନବାସ ଗ୍ରହଣ କରିବେ। ଏସବୁ ରହିଛି, ଏସବୁ ଶୁଣି ଦଶରଥ ମହାରାଜ ମଥାରେ ହାତ ଦେଇଦେଲେ, ମଥାରେ ହାତ ଦେଇଦେଲେ, କ'ଣ କହିବେ? ରଘୁକୁଳ ରୀତି ସଦା ଚାଲି ଆଇ, ପ୍ରାଣ ଯାଉ ପରେ ବଚନ ନ ଯାଇ, କିଛି କହିପାରୁନାହାନ୍ତି। କିନ୍ତୁ ଏଇଭଳି ଭାବରେ ବହୁତ ଘଟଣା ସବୁ ରହିଛି। ତେଣୁ ରାତି ପାଇଲେ ଯିଏ ରାଜା ହେଇଥାନ୍ତେ ସେ ଗଲେ ବନବାସ କଲେ। ପିତା ଦିନ ମୋହି କାନନ ରାଜୁ ଜହ ସବ ଭାଜି ମୋର ବଡ଼ କାଜୁ। ରାମଚନ୍ଦ୍ର କହୁଛନ୍ତି ତାଙ୍କର କୌଣସି ମନ ଦୁଃଖ ହେଉନାହିଁ, ବରଂ ସେ କହୁଛନ୍ତି ଆନନ୍ଦ ମନରେ କହୁଛନ୍ତି, ମୋର ଏଇଟା ମୋର ଜଙ୍ଗଲ ରାଜା ହେଇ ମୋର ବଡ଼ କାର୍ଯ୍ୟ ରହିଛି, ଭଗବାନ କାର୍ଯ୍ୟ ସେଇଟା, ଭଗବାନ ସେଇଥିପାଇଁ ଆସିଛନ୍ତି। ଏଇମାନଙ୍କୁ ସବୁ ହତ୍ୟା କରିବେ, ରାବଣ ଇତ୍ୟାଦି ଅସୁର ମାନଙ୍କୁ ହତ୍ୟା କରିବେ। ତେଣୁ ଇଏ ଏଇଭଳି ଭାବରେ ରାତି ପାଇଲେ ଯିଏ ରାଜା ହେଇଥାନ୍ତେ ସେ ଗଲେ ତାପସ ବେଶ ଧାରଣ କରିକିରି ସୀତା ରାମ ଲକ୍ଷ୍ମଣ ହନୁମାନ ଗଲେ ବନକୁ, ଗଲେ 14 ବର୍ଷ କାଳ ବନଭ୍ରମଣ କରିବେ, 14 ବର୍ଷ କାଳ ବନଭ୍ରମଣ କରିବେ। ଏଇ ବହୁତ ଗଭୀର ମର୍ମନ୍ତୁଦ କଥା ସବୁ ରହିଛି, କିନ୍ତୁ ଆମର ସମୟ ନାହିଁ, କ'ଣ କହିବା ଆମେ, କିନ୍ତୁ ଆମେ ନ ଚାହିଁଲେ ମଧ୍ୟ ଏଇଟା କହିବାକୁ ପଡ଼ୁଛି, ଏସବୁ କଥା ରହିଛି। ତେଣୁ ଏଇଭଳି ଭାବରେ ଯଦି ଯାଉଛନ୍ତି ସୀତାରାମ ଲକ୍ଷ୍ମଣ ହନୁମାନ ଯାଉଛନ୍ତି, ହଁ ସେ ସମୟରେ ଅଯୋଧ୍ୟାବାସୀମାନେ ତାଙ୍କ ପଛରେ ଯାଉଛନ୍ତି, ତାଙ୍କ ପଛରେ ଯାଉଛନ୍ତି, କ୍ରନ୍ଦନ କରିକରି ଯାଉଛନ୍ତି, ହଁ କ୍ରନ୍ଦନ କରିକରି ଯାଉଛନ୍ତି। ତେଣୁ ତମସା ତୀରରେ ଆଜି ସ୍ୱୟଂ ବିଶ୍ରାମ ନେଇଛନ୍ତି ଭଗବାନ ରାମ ଲକ୍ଷ୍ମଣ ଏବଂ ସୀତା ବିଶ୍ରାମ ନେଇଛନ୍ତି, ଏବଂ ରାଜାଙ୍କର ମନ୍ତ୍ରୀ ଯିଏ ସୁମନ୍ତ ମଧ୍ୟ ରଥରେ ତାଙ୍କୁ ଆଣିକି ଆସିଥିଲେ, ଅନ୍ୟମାନେ ସବୁ ପାଦରେ ଆସିଥିଲେ ଚାଲିକିରି, ସେ ବିଶ୍ରାମ ନେଇଛନ୍ତି। ତେଣୁ ରାତି ପାହିବା ପୂର୍ବରୁ ଭଗବାନ ରାମଚନ୍ଦ୍ର ଏଭଳି ବ୍ୟବସ୍ଥା କଲେ, ରଥକୁ ଏଭଳି ଭାବରେ ଚାଳନା କଲେ ସୁମନ୍ତୁ, ସେ ଜାଣିପାରିଲେନି, ସକାଳୁ ଉଠିଲା ଦେଖିଲେ ରଥ ନାହିଁ, କି ଭଗବାନ ରାମଚନ୍ଦ୍ର ନାହାନ୍ତି, କି ଲକ୍ଷ୍ମଣ ନାହାନ୍ତି, କି ସୀତାଦେବୀ ନାହାନ୍ତି। ତେଣୁ କ୍ରନ୍ଦନ କରିକରି ସେମାନେ ଫେରିଲେ, ଅଯୋଧ୍ୟାକୁ ଫେରିଲେ, ଏସବୁ କଥା ରହିଛି। ଏଣୁ ଏ ଯେଉଁ ରହିଛି, ଭଗବାନ ଯାଇକରି ପହଞ୍ଚିଲେ ଗଙ୍ଗା ନଦୀ ତଟରେ ପହଞ୍ଚିଲେ, ସେ ନିଷାଦ ରାଜ ଭଗବାନ ସଖା ରୂପରେ, ଏସବୁ ବହୁତ ଲୀଳା ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ପାର ହେଉଛନ୍ତି, ଗଙ୍ଗା ନଦୀ ପାର ହେବାକୁ ବସିଛନ୍ତି, ନିଷାଦ ରାଜ ତାଙ୍କୁ ଶୃଙ୍ଗବେହରପୁର ଏଇଟା ସେଇଠି ପହଞ୍ଚିଗଲେ, ତେଣୁ ସିଏ ବହୁତ ଆମର କହିଲେ, ଯେଉଁ ରହିଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ସିଏ କହୁଛନ୍ତି ସେ ଗଙ୍ଗା ନଦୀରେ ରହିଛନ୍ତି, ଡଙ୍ଗା ଧରିକି ବସିଛନ୍ତି ପାର କରିବା ପାଇଁ। ଏବଂ ଇଏ ତାଙ୍କର ରାଧା କହୁଛନ୍ତି, ଏ ତୁମେ ଆସ ଏହାକୁ ପାର କରିବ, ଭଗବାନ ଆମର ପାର କରିବ ଗଙ୍ଗା। ସେ ଶୁଣୁନାହାନ୍ତି, ଭଗବାନ ରାମଚନ୍ଦ୍ର ଡାକିଲେ ମଧ୍ୟ ସେ ଶୁଣୁନାହାନ୍ତି। ଆର ବହୁତ ତଥ୍ୟ ରହିଛି, ପୂର୍ବ ଜନ୍ମରେ ସେ ଗୋଟେ ଥିଲେ, ଏଇ ଯେଉଁ ଭଗବାନ ଯେଉଁ ଶୟନ କରିଛନ୍ତି ଗର୍ଭୋଦକ ଜଳରେ, ଅନନ୍ତ ଶୟନରେ ଶୟନ କରିଛନ୍ତି, ସେ ଗୋଟେ ଥିଲେ, କଚ୍ଛପ ଥିଲେ। ସେ କଚ୍ଛପ ଥିଲେ ଏବଂ ଭଗବାନଙ୍କର ପାଦପଦ୍ମକୁ ସ୍ପର୍ଶ କରିବା ପାଇଁ ଚାହୁଁଥିଲେ, କିନ୍ତୁ ଲକ୍ଷ୍ମଣ ତାଙ୍କୁ ବିଦା କରିଦେଉଥିଲେ। ସେଇ ଆସିଲେ ଭଗବାନ ରାମଚନ୍ଦ୍ର ଲୀଳାରେ କେଉଁଟ ରୂପରେ ଆସିଛନ୍ତି, ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ ଏଇଟା କହୁଛନ୍ତି। ତେଣୁ ସେ କହୁଛନ୍ତି, ଯେତେବେଳେ ଚାହିଁଲେ ସେହି ସମୟରେ ସେ କହୁଛନ୍ତି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏଇଟା ବର୍ଣ୍ଣନା କରୁଛନ୍ତି, ବଧି ବଧିର ନୁହଇଁ ବୀର ବୋଇଲା ତୁଧିବର ଶୁଣିଲିଣି ପଥରେ ପଥର ବଳା ବାଲି ପଡ଼ି ତୋ ଚରଣ ଆଶଙ୍କା ଉପୁଜେ ଏଣୁ ନୌକା ନାୟିକା ହେଲେ ବୁଡ଼ିବ ଭେଳା ବୃତ୍ତି ମୋ ପୋଷେ କୁଟୁମ୍ବ ବସାଇ ନ ଦେବୀ ପାଦ ନ ଧୋଇ ନବ। ଏଇଭଳି ଭାବରେ ଭଗବାନ ପାଦ ତୁମକୁ ଧୌତ କରିକି ସେ ଗଙ୍ଗା ନଦୀ ପାର ହେଲେ। ବହୁତ କଥା ହେଇଗଲାଣି, ଆମର ବର୍ତ୍ତମାନ ଅଭିଷେକ ଆରମ୍ଭ ହେଇଗଲା। ଏଇଭଳି ଭାବେ ଆମେ ସଂକ୍ଷେପ ମଧ୍ୟ କହିଦେବା କଥାକୁ, ଏବଂ ଯାଇକରି 14 ବର୍ଷ ବନବାସ ଯେତେବେଳେ ଯାଇ ପହଞ୍ଚିଗଲେ ପଞ୍ଚବଟୀରେ, ରାବଣ ତାଙ୍କୁ ହରଣ କଲା। ଏଇଟାକୁ ବିସ୍ତାର ଭାବେ ଆପଣ ଆଜି ରାତିରେ ଶ୍ରବଣ ଦେଖିବେ, ଶ୍ରବଣ କରିବେ, ଦର୍ଶନ ମଧ୍ୟ କରିବେ, ଅଭିନୟ କରିବେ। ଆମର ଅଭିନେତାମାନେ ସବୁ ଆସିଛନ୍ତି, ଅଭିନେତା ଅଭିନେତ୍ରୀମାନେ ଆସିଛନ୍ତି, ପ୍ରସ୍ତୁତ କରିବେ ଆପଣଙ୍କୁ ଅଭିନୟ ମାଧ୍ୟମରେ ସୀତା ହରଣ। କିନ୍ତୁ ଆମେ ଖାଲି କହିଦେବା, ଏ ଯେଉଁ ସୀତାଙ୍କୁ ହରଣ କଲେ, ଏ ପ୍ରକୃତ ସୀତାଙ୍କୁ ହରଣ କରିନାହାନ୍ତି, ଏ ମାୟା ସୀତାଙ୍କୁ ହରଣ କରିଛନ୍ତି। ଯେତେବେଳେ ମହାପ୍ରଭୁ ଯାଉଥିଲେ ଦାକ୍ଷିଣାତ୍ୟକୁ, ସେହି ସମୟରେ ଏ ଗୋଟେ ଘଟଣା ହେଇଥିଲା। ଦାକ୍ଷିଣାତ୍ୟରେ ସେ ଗୋଟେ ମନ୍ଦିରରେ ଏ କୁର୍ମ ପୁରାଣ ପାଠ ହେଉଥିଲା, ସେଇଠି ସେ ଭଗବାନ ରାମଚନ୍ଦ୍ର ଏଇଟା ଶୁଣିଲେ। ଭଗବାନ ରାମଚନ୍ଦ୍ର ଏ ଭଗବାନ ମହାପ୍ରଭୁ ଜାଣନ୍ତି, ସେ ଭଗବାନ ସେହି ଭଗବାନ ରାମଚନ୍ଦ୍ର ସେ ସବୁ ଜାଣନ୍ତି, କିନ୍ତୁ ସେ ସେଟାକୁ ଲେଖେଇକି ନେଇକରି ସେ ଜଣେ ବିପ୍ର ଭଗବାନ ବିରହରେ ବହୁତ ମନ ଦୁଃଖ କରୁଥିଲେ, ତେଣୁ ସେଠି ଯାଇକରି ତାଙ୍କୁ ସେ ପ୍ରଦାନ କଲେ। ଇଏ ଛାୟା ସୀତାଙ୍କୁ ଦେଇଥିଲେ, ଛାୟା ସୀତା ଯାଇଥିଲେ, ରାବଣ ଯେଉଁ ଚୋରି କରିଥିଲେ ଏ ପ୍ରକୃତ ସୀତା ନୁହଁ, ଛାୟା ସୀତାଙ୍କୁ ନେଇଥିଲେ। ଏବଂ ଯେତେବେଳେ ଏ ତ ବହୁତ ଘଟଣା ରହିଛି, ଯେତେବେଳେ ଭଗବାନ ରାମଚନ୍ଦ୍ର ସୀତା ଦେବୀଙ୍କୁ ଉଦ୍ଧାର କରିବେ, 14 ବର୍ଷ କାଳ ପଳେଇଲା, ଆମେ ଗୋଟେ 14 ସେକେଣ୍ଡରେ କହିଦେଲେ 14 ବର୍ଷ ଲୀଳାକୁ, କାରଣ ଆମ ସମୟ ନାହିଁ ଆମେ ସେଭଳିଆ ସଂକ୍ଷେପରେ କହିବା। ତେଣୁ ଭଗବାନ ଯେତେବେଳେ ରାବଣକୁ ବଧ କଲା ପରେ ସୀତାଦେବୀଙ୍କୁ ଉଦ୍ଧାର କରିବେ, ସୀତାଦେବୀଙ୍କୁ ଭାଗବତ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଅଶୋକ ବାଟିକାରେ ସେ ରହୁଥିଲେ, ବହୁତ ମନ ଦୁଃଖରେ ରହିଥିଲେ, ଆମେ ଏଇଟା ବର୍ଣ୍ଣନା କରିବା ନାହିଁ। କିନ୍ତୁ ଅଗ୍ନି ପରୀକ୍ଷା କରିଥିଲେ, ଅଗ୍ନି ପରୀକ୍ଷା ଯେତେବେଳେ କରିଥିଲେ ଯେଉଁ ଛାୟା ସୀତା, ସେ ଅଗ୍ନିରେ ଚାଲିଯାଇଥିଲେ, ଯେଉଁ ଅରିଜିନାଲ ସୀତା ରହିଛନ୍ତି ସେଇ ସୀତା ଆସିଲେ, ସେ ସୀତା ଆସିଲେ ଭଗବାନ ରାମଚନ୍ଦ୍ରଙ୍କୁ ଆଣିକରି ପୁଷ୍ପକ ବିମାନରେ ଆସି ପହଞ୍ଚିଗଲେ। 14 ବର୍ଷ ଯେତେବେଳେ ବିତିଗଲା, ଯେଉଁ ବିଜୟାଦଶମୀରେ ଭଗବାନ ରାବଣ ଉପରେ ବିଜୟ ଲାଭ କରିଥିଲେ, ସେଇ ତିଥିରେ ଆମର ଗୁରୁଦେବ ବିଜୟ ଲାଭ କରିଥିଲେ ଭୌତିକ ଜଗତ ଉପରେ, ସେ ଭଗବତ ଧାମକୁ ଯାଇଥିଲେ। ବିଜୟାଦଶମୀ ତିଥି ରହିଛି, ଆଜି ଯେତେବେଳେ ପହଞ୍ଚିଗଲେ ରହିଛି ଅଯୋଧ୍ୟାରେ, ଧୁମ୍ଧାମ୍ରେ ଭଗବାନଙ୍କୁ ସ୍ୱାଗତ କରୁଛନ୍ତି, ଏସବୁ ରହିଛି। ତେବେଳେ ତାପରେ ଭଗବାନ ରାଜା ହେଲେ, ରାଜ୍ୟ ଶାସନ କଲେ, ରାମ ରାଜ୍ୟ ଏଭଳି ଭାବେ ରହିଥିଲା, ଲୋକମାନଙ୍କର କୌଣସି ମନ ଦୁଃଖ ନଥିଲା, କୌଣସି ଆଦି ବ୍ୟାଧି ଜରା ଗ୍ଲାନି ଦୁଃଖ ଶୋକ ଭୟ କ୍ଳମା ମୃତ୍ୟୁଶ୍ଚ ଅନିଚ୍ଛେଦ ରାସିନ୍ ରାମ ରାଜନ ଦୁଃଖ ଯେ। ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, କେତେ ଆନନ୍ଦରେ କହୁଛନ୍ତି, ରାମ ରାଜ୍ୟ ଏଇଟା ହେଉଛି, କାହାର ମନଶ୍ଚିନ୍ତା ନଥିଲା, କାହାର ବ୍ୟାଧି ନଥିଲା, କାହାର ବାର୍ଦ୍ଧକ୍ୟ ନଥିଲା, କାହାର ମନସ୍ତାପ ନଥିଲା, କାହାର କ୍ଳାନ୍ତି ନଥିଲା, ଏଇଭଳି ଭାବରେ ଏତେ ଆନନ୍ଦ ଥିଲେ ପ୍ରଜାମାନେ, ରାମ ରାଜନ ଅଧ୍ୟକ୍ଷ ଯେ। ଯେତେବେଳେ ରାଜା ଭଗବାନ ରାମଚନ୍ଦ୍ର ରାଜା ହେଇଥିଲେ, ଅଧ୍ୟକ୍ଷ ଯେ ସିଏ, ତେଣୁ ପ୍ରଜାମାନେ ଏଇଭଳି ଭାବରେ ରହିଥିଲେ। କିନ୍ତୁ ତଥାପି ଭଗବାନ ରାମଚନ୍ଦ୍ର ଦେଖିବା ପାଇଁ ଚାହିଁଲେ କିଭଳି ଭାବରେ ଶାସନ ହେଉଛି, ଏଭଳି ଭାବରେ ଶାସନ ବର୍ଣ୍ଣନା କରାଏ, କିନ୍ତୁ ତଥାପି ସେ ଗଲେ। ଯେତେବେଳେ ଦେଖିଲେ ରାମଚନ୍ଦ୍ର ଦେଖିଲେ ଜଣେ ଶୂଦ୍ର ତା ପତ୍ନୀକୁ ଏଇଭଳି ଭାବରେ କହୁଛନ୍ତି, ତା ପତ୍ନୀ ଜଣଙ୍କ ରହିଯାଇଥିଲେ ତାଙ୍କ ପିତା ଘରେ, ପିତା ଗୃହରେ ଯାଇକରି କିଛି ଗୋଟେ ରାତି ରହିଯାଇଥିଲେ, ଯେତେବେଳେ ଆସୁଛନ୍ତି ଭଗବାନ ରାମଚନ୍ଦ୍ର ବେଶ ବଦଳେଇକରି ଯେ ଦେଖୁଛନ୍ତି ଏଇଟା ଏଇଟା ଭାଗବତରେ ବର୍ଣ୍ଣନା କରି ଏକାଶକନ୍ଦ 15 ଅଧ୍ୟାୟରେ ଯେ ସେ କହୁଛନ୍ତି 11 ଅଧ୍ୟାୟ ବର୍ଣ୍ଣନା କରି ନାହଂ ବିଭର୍ମି ତ୍ୱାଂ ଦୁଷ୍ଟା ଅସତି ପରବେଶ ମଗାମ ସ୍ତ୍ରୈଣ ହିଁ ବିବୃହାସି ତାଂ ରାମ ନାହଂ ଭଜେ ପୁନଃ। ସେ କହୁଛନ୍ତି ସେ ରାମ ସ୍ତ୍ରୈଣ ଥିଲେ, ଭଗବାନ କହୁ ସ୍ତ୍ରୈଣ ସ୍ତ୍ରୈଣ ଥିଲେ, ମୁଁ ସେଭଳି ନୁହଁ, ମୁଁ ସ୍ତ୍ରୈଣ ନୁହଁ, ମୁଁ ତୁମକୁ ଗ୍ରହଣ କରିବି ନାହିଁ। ସିଏ ଗ୍ରହଣ କରିଦେଇଥିଲେ, ଯଦିଓ ଭଗବାନ ଅଗ୍ନି ପରୀକ୍ଷା କରିଥିଲେ, କିନ୍ତୁ ତଥାପି ଏଇଭଳିଆ ପ୍ରଜା ବ୍ୟବସ୍ଥା କହିଲେ, କଥା ଶୁଣିଲେ, ତେଣୁ ଭଗବାନ ରାମ ସୀତାଦେବୀଙ୍କୁ ନିର୍ବାସନ ଦେଇଥିଲେ। ନିର୍ବାସନ ଯେତେବେଳେ ଦେଇଥିଲେ, ଏ ଭଗବାନ ରାମଚନ୍ଦ୍ରଙ୍କ ଶିକ୍ଷା ହେଉଛି ଏଇଟା, ସ୍ତ୍ରୀ ପୁଂ ପ୍ରସଙ୍ଗ ଏତାଦୃକ୍ ସର୍ବତ୍ର ତ୍ରାସମାଭ ଅପି ଈଶ୍ୱରାଣା କିମୁତ ଗ୍ରାମସ୍ୟ ଗୃହତେ ଦେଶ। ଭଗବାନ ରାମଚନ୍ଦ୍ର ସୀତା ଏସବୁ ଶିକ୍ଷା କ'ଣ, ଧର୍ମ ସ୍ଥାପନ କରିବେ ନା କ'ଣ, ଧର୍ମ ସ୍ଥାପନ କଲେ ଭଗବାନ ରାମଚନ୍ଦ୍ର ନା ଏହି ଧର୍ମ, ସ୍ତ୍ରୀ ପୁଂ ପ୍ରସଙ୍ଗ ଏତାଦୃକ୍, ସ୍ତ୍ରୀ ପୁରୁଷ ଯେଉଁ ଆକର୍ଷଣ ରହିଛି, ଇଏ ସର୍ବତ୍ର ତ୍ରାସମାଭ ସବୁ ପ୍ରକାର ଦୁଃଖ ପ୍ରଦାନ କରିବ। ଆପି ଈଶ୍ୱରାଣା କିମୁତ, ଯେଉଁମାନେ ଈଶ୍ୱର ଅଛନ୍ତି ତାଙ୍କ ମଧ୍ୟ, ଆଉ ଯେଉଁମାନେ ନିମ୍ନ ଚେତନାରେ ଅଛନ୍ତି ତାଙ୍କ କଥା କ'ଣ କହିବା, ଏ ଶିକ୍ଷା ରାମଚନ୍ଦ୍ର ଶିକ୍ଷା। ତେଣୁ ସୀତାଦେବୀଙ୍କୁ ନିର୍ବାସନ କରିଥିଲେ, ଯଦିଓ ତାଙ୍କର ଗର୍ଭରେ ସନ୍ତାନ ଥିଲେ, ଏ ଲବକୁଶ ଜାହାତ ହେବା ପରେ, ତେଣୁ ଲକ୍ଷ୍ମଣ ଦେବ ଯଦିଓ ନ ଚାହିଁଲେ ମଧ୍ୟ ଜବରଦସ୍ତି ତାଙ୍କୁ ନେଇକରି ଛାଡ଼ିକରି, ମାନେ ଲକ୍ଷ୍ମଣ ଚାହୁଁନଥିଲେ ତାଙ୍କୁ ନିର୍ବାସନ ଦେବା ପାଇଁ, କିନ୍ତୁ ବାଲ୍ମୀକି ଆଶ୍ରମରେ ତାଙ୍କୁ ନିର୍ବାସନ ଦେଇକରି ଆସିଲେ। ତେଣୁ ଏ କଥା ଯେତେବେଳେ ରହିଲା, ତେଣୁ ସୀତାଦେବୀ କ'ଣ କଲେ, ଏଇଟା ବର୍ଣ୍ଣନା କରାଯାଇଛି କେଉଁଠି ରାମାୟଣରେ ନା ମହାଭାରତ ଭାଗବତ ବର୍ଣ୍ଣନା କରାଯାଇଛି, ସେ ବର୍ଣ୍ଣନା କରାଯାଇଛି, ସିଏ ଆମର ଭାଗବତ ବର୍ଣ୍ଣନା କରାଯାଇଛି ଯେ ମୁନୌ ନିକ୍ଷିପ୍ୟ ତନୌ ସୀତା ଭର୍ତ୍ତା ନିଭାସିତା ଧାୟନ୍ତି ରାମଚରଣ ବିବରଂ ପ୍ରବିବେଶ। ଭଗବାନ ଏଇଭଳିଆ ନିର୍ବାସନ ଦେଇଦେଲେ ସୀତାଦେବୀ, ତାଙ୍କର ଯେତେବେଳେ ପୁତ୍ର ଜାହାତ ହେଲେ ଲବକୁଶ, ଡାହାଣ ପୁତ୍ର ଜାହାତ କଲେ, ସେ କ'ଣ କଲେ, ସେଇ ବାଲ୍ମୀକି ପାଖରେ ତାଙ୍କୁ ଦେଇକରି ସୀତା ଭର୍ତ୍ତା ନିଭାସିତା, ତାଙ୍କର ସ୍ୱାମୀ ତାଙ୍କୁ ନିର୍ବାସନ ଦେଇଛନ୍ତି, କ'ଣ କରିବେ, ତେଣୁ ଧାଇନ୍ତି ରାମଚରଣ ହଉ, ଭଗବାନ ରାମଚନ୍ଦ୍ରଙ୍କ ଚରଣକୁ ଧ୍ୟାନ କରିକି, ଦୁଇ ପାଦ ପଦ୍ମକୁ ଧ୍ୟାନ କରିକି ବିବରଂ ପ୍ରବେଶ, ଯେଉଁଠୁ ବାହାରିଥିଲେ ସେଇଠି ପ୍ରବେଶ କଲେ। ତେଣୁ ଆମେ ଏଇଠୁ ଆରମ୍ଭ କରିଥିଲୁ କିଭଳି ସୀତାଦେବୀ ପ୍ରକଟ ଏବଂ ଅପ୍ରକଟ ମଧ୍ୟ କହିଦେଲେ, କିନ୍ତୁ ଆଉ ଗୋଟେ କଥା ମଧ୍ୟ ରହିଛି, ଆମେ ଭଗବାନ କୃଷ୍ଣଙ୍କର କୃଷ୍ଣ ଚେତନା ସଂଘ, ଆମେ କୃଷ୍ଣ ଭକ୍ତମାନଙ୍କ ପାଇଁ ମଧ୍ୟ ସେଇ ସୀତାଦେବୀ ଆସିଛନ୍ତି କେଉଁ ହିସାବରେ ନା, ସିଏ ଆସିଛନ୍ତି ରୁକ୍ମିଣୀ ହିସାବରେ। ଭାଗବତମ କୃଷ୍ଣ ଦ୍ୱାରକା ଲୀଳାରେ ବର୍ଣ୍ଣନା କରି 52 ଅଧ୍ୟାୟରେ ଯେତେବେଳେ ରୁକ୍ମିଣୀ ଦେବୀ ଭଗବାନ ଗୋଟେ ପତ୍ର ଲେଖିଥିଲେ, ସେଇ ପତ୍ରରେ ଏ ଶ୍ଳୋକଟି ରହିଛି, ଶ୍ରୁତ୍ୱା ଗୁଣାନ୍ ଭୁବନ ସୁନ୍ଦର ଶୃଣତାଂତେ ନିର୍ବିଶ୍ୱକର୍ଣ୍ଣ ବିବରୈ ହରତୋଙ୍ଗତାପମ ରୂପଂ ଦୃଶାଂ ଦୃଶିମିତାଂ ଅଖିଳାତ ଲାଭମ ତ୍ୱୟି ଅଚ୍ୟୁତା ବିଶତି ଚିତ୍ତମ ଅପତ୍ରବମେ। ଲଜ୍ଜାହୀନ ଭାବରେ ମୋର ମନ ଆପଣଙ୍କ ପାଦ ପଦ୍ମରେ ପ୍ରବେଶ କରୁଛି, ଯଦିଓ ଆପଣ ମୋତେ ନିର୍ବାସନ କରିଦେଇଥିଲେ, ମୁଁ ଆପଣଙ୍କର ଗୁଣ ଶ୍ରବଣ ସୁତା ଗୁଣାନ୍ ଭୁବନ ସୁନ୍ଦର ଶୁଣୁଥାନ୍ତି, ଭୁବନ ସୁନ୍ଦର ଏ ସୁନ୍ଦର ଆପଣଙ୍କ ଯେଉଁ ଗୁଣ ରହିଛି ଏଇଟା ମୁଁ ଶ୍ରବଣ କରିକିରି ଶୁଣିକିରି ମୋର ନିର୍ବିଶ କର୍ଣ୍ଣ ବିବରେ ଏହି ହରତ ଅଙ୍ଗତା ଆପଣ, ମୋର କର୍ଣ୍ଣ ମାଧ୍ୟମରେ ଆପଣ କଥା ପ୍ରବେଶ କରିକିରି ମୋର ଦୁଃଖକୁ ଦୂର କରିଦେଇଛି, ହେ ପ୍ରିୟ ହେ ଅଙ୍ଗ ବୋଲି ସମ୍ବୋଧନ କରୁଛନ୍ତି। ତେଣୁ ରୂପଂ ଦୃଶାଂ ଦୃଶ୍ୟମତାଂ ଅଖିଳାତ ଲାଭଂ, ଆପଣଙ୍କ ଯେଉଁ ରୂପ ରହିଛି ଏ ଦୃଶ୍ୟମତାମ ଯାହାର ଚକ୍ଷୁ ରହିଛି ତାର ଚକ୍ଷୁର ଲାଭ ହେଉଛି ଏ ଆପଣଙ୍କ ରୂପକୁ ଦର୍ଶନ କରିବା। ତେଣୁ ହେ ଅଚ୍ୟୁତ, ଆପଣଙ୍କର ଚ୍ୟୁତି ନାହିଁ, କିନ୍ତୁ ମୁଁ ଆପଣ ଯଦି ମଧ୍ୟ ନିର୍ବାସନ କରିଦେଇଛନ୍ତି, ମୁଁ ଆପଣଙ୍କ ପାଦ ପଦ୍ମରେ ମୋର ମନ ଲଜ୍ଜାହୀନ ଭାବେ ପ୍ରବେଶ କରୁଛି। ଏ ଶ୍ଳୋକର ଭାଷ୍ୟରେ ସନାତନ ଗୋସ୍ୱାମୀ କହୁଛନ୍ତି ଏଇଟା ଗୁଢ଼ ଏମ୍ ଅର୍ଥ, ଆର ଅର୍ଥ ହେଉଛି କ'ଣ, ଗୁଢ଼ କ'ଣ ନା, ଶ୍ରୀ ରଘୁନାଥାବତାରେ ଶ୍ରୀ ସୀତାରୂପାହଂ ତ୍ୟା ତ୍ୟକ୍ତେଇବ, ଭଗବାନ ରାମଚନ୍ଦ୍ରଙ୍କ ଅବତାରରେ ସୀତାଙ୍କୁ ଯେଉଁଭଳି ଭାବରେ ସେ ତ୍ୟାଗ କରିଦେଇଥିଲେ, ନିର୍ବାସନ କରିଦେଇଥିଲେ, ତତ୍ ସ୍ମରତ୍ୟା ସେଇଟାକୁ ସ୍ମରଣ କରି ଅପି ସ୍ମରଣ କରି ମଧ୍ୟ ଲଜ୍ଜାରହିତ ସ୍ୟାନ୍ ଅପତ୍ରପ କହିଲେ ଲଜ୍ଜାରହିତ ରଜ୍ଜାର ଦେଇକିରି ଅଧୁନା ତତୋପି ଅଧିକ ତତ୍ତ୍ୱ ପ୍ରକଟ ନାହାନ୍ତି ଇତ୍ୟର୍ଥ ଆଜି ଭଗବାନଙ୍କ ଏଇ ଯେଉଁ ନାମ ରୂପ ଗୁଣ ଲୀଳା ରହିଛି ଶ୍ରବଣ କରିକିରି ଭଗବାନ ପ୍ରତି ଆହୁରି ଅଧିକ ଆକର୍ଷଣ ଆସୁଛି ତାଙ୍କର ତେଣୁ ସେଇ ରୁକ୍ମିଣୀ ଦେବୀ ଯିଏକି ସୀତା ସେ ଭଗବାନଙ୍କର ପ୍ରଥମ ପାଟରାଣୀ ହେଇଛନ୍ତି ସେ ଭଗବାନ କୃଷ୍ଣଙ୍କର ପାଟରାଣୀ ହେଇ ରହିଛନ୍ତି ଆମେ ଗୋଟେ କଥା କହିକିରି ଆମର କଥାକୁ ବିଶ୍ରାମ ଦେବା ଥରେ ଭଗବାନ ଦ୍ୱାରକାରେ ଲୀଳା ଚାଲୁଥିଲା ବେଳେ ଭଗବାନ କୃଷ୍ଣ କହିଲେ ଗରୁଡ଼ଙ୍କୁ କହିଲେ ଗରୁଡ଼ ତୁମେ ହନୁମାନଙ୍କୁ ଡାକ ହନୁମାନଙ୍କୁ ଡାକ କହିଲେ ହନୁମାନ ଗରୁଡ଼ ହନୁମାନ ବର୍ତ୍ତମାନ ମଧ୍ୟ ରହିଛନ୍ତି ଆମର ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କିମ୍ ପୁରୁଷ ବର୍ଷ ସେଇଠି ହନୁମାନ ରହିଛନ୍ତି ଗରୁଡ଼ ଚାହିଁକି ଗୋଟେ ଡେଣା ଗରୁଡ଼ ଯେତେବେଳେ ଡେଣା ହଲାନ୍ତି ସେତେବେଳେ ସାମବେଦର ଦୁଇଟି ସ୍ତୁତି ସେଥିରୁ ବାହାରେ ସେଥିରୁ ସେ ସ୍ତୁତି କରନ୍ତି ଡେଣା ମାଧ୍ୟମରେ ସେ ସ୍ତୁତି କରନ୍ତି ଭଗବତ ଗୀତାରେ ଭଗବାନ କହିଛନ୍ତି ବେଦାନାଂ ସମବେଦସ୍ମି ବେଦମାନଙ୍କ ଭିତରେ ମୁଁ ସାମବେଦ ଏବଂ ବୃହତ୍ ସାମ ତଥା ସାମ୍ନା ସାମବେଦରେ ଗୋଟେ ସ୍ତୁତି ରହିଛି ବୃହତ୍ ସାମ ଏ ବୃହତ୍ ସାମ ଏବଂ ରଥନ୍ତର ଏଇ ଦୁଇଟି ସ୍ତୁତି ତାଙ୍କର ଡେଣାରୁ ବାହାରେ ତେଣୁ ଗରୁଡ଼ ଯାଇ ପହଞ୍ଚିଗଲେ କି ପୁରୁଷ ବର୍ଷରେ ହନୁମାନଜୀ କହିଲେ ହନୁମାନଜୀ ଆପଣଙ୍କୁ ଆମ ପ୍ରଭୁ ଡାକୁଛନ୍ତି କୃଷ୍ଣ ଡାକୁଛନ୍ତି ସେ ଶୁଣିଲେ ନାହିଁ ସେ ଯେତେ ରିପିଟ୍ କଲେ ମଧ୍ୟ ଶୁଣିଲେ ନାହିଁ ବରଂ ହନୁମାନଜୀ ତାଙ୍କର ଲାଙ୍ଗୁଡ଼ରେ ତାଙ୍କୁ ଫୋପାଡ଼ିଦେଲେ ଆସିକିରି ପହଞ୍ଚିଲେ ଦ୍ୱାରକାର ତେଣୁ ଭଗବାନ କୃଷ୍ଣ ଯେତେବେଳେ ଦେଖିଲେ ପଚାରିଲେ କ'ଣ ହେଲା ନା ଏଇଭଳି ଭାବରେ ତୁମେ କ'ଣ କହିଲ ନା ମୁଁ ତାଙ୍କୁ କହିଲି ଭଗବାନ କୃଷ୍ଣ ଡାକୁଛନ୍ତି ନା ତୁମେ କୃଷ୍ଣ ବୋଲି କାହିଁକି କହିବ ତାଙ୍କୁ କହିବ ଭଗବାନ ରାମଚନ୍ଦ୍ର ଡାକୁଛନ୍ତି ତେଣୁ ପୁଣି ଆସିଲେ ଗରୁଡ଼ ଆସି କହିଲେ ହନୁମାନଜୀ ଆପଣଙ୍କ ପ୍ରଭୁ ରାମଚନ୍ଦ୍ର ଡାକୁଛନ୍ତି ଯେତେବେଳେ ରାମଚନ୍ଦ୍ର କଥା ଶୁଣିଲେ ସାଙ୍ଗେ ସାଙ୍ଗେ କହିଲେ ରେଡ଼ି ହେଇଗଲେ ଯିବା ପାଇଁ ଗରୁଡ଼ କହିଲେ ମୋର ପୃଷ୍ଠରେ ଆରୋହଣ କରନ୍ତୁ ମୁଁ ଆପଣଙ୍କୁ ନେଇଯିବି ନା ନା ତୁମେ ଯାଅ ମୁଁ ଯିବି ଗରୁଡ଼ ଆସିବା ପୂର୍ବରୁ ହନୁମାନ ଆସି ପହଞ୍ଚିଗଲେ ଦ୍ୱାରକା ଲୀଳାରେ ଆପଣ ଯେଉଁ ଦେଖୁଛନ୍ତି ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ସେଇ ରୂପରେ ଭଗବାନ ସେଇ ଦର୍ଶନ ଦେଇଛନ୍ତି ଭଗବାନ କୃଷ୍ଣ ହେଇଗଲେ ରାମ ବଳରାମ ହେଇଗଲେ ଲକ୍ଷ୍ମଣ ଏବଂ ରୁକ୍ମିଣୀ ଦେବୀ ହେଇଗଲେ ସୀତା ଏବଂ ହନୁମାନ ଯେଉଁଭଳି ଭାବେ ବସିଛନ୍ତି ସେଇଭଳି ଭାବରେ ସେ ବସିଛନ୍ତି ଆମର ମନ୍ଦିରରେ ଯେଉଁଭଳି ଭାବେ ରହିଛନ୍ତି ସେଇଭଳିଆ ଦେଖୁଛନ୍ତି ଆଜି ଗରୁଡ଼ ଆସି ଦେଖିଲା ବେଳକୁ ହନୁମାନ ଆସି ପହଞ୍ଚି ସାରିଲେଣି ଆଗରୁ ଏଇ ଲୀଳା ରହିଛି ସେଇ ଭଗବାନ ରାମଚନ୍ଦ୍ର ସିଏ ହେଉଛନ୍ତି ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏ ଚତୁର୍ଭୁଜ ତେଣୁ ଏ ବାସୁଦେବ ଅନନ୍ତ ବସୁଦେବଙ୍କ ପୁତ୍ର ବାସୁଦେବ ଏବଂ ସଂକର୍ଷଣ ହେଉଛନ୍ତି ବଳରାମ ଏବଂ ପ୍ରଦ୍ୟୁମ୍ନ ତାଙ୍କ ପୁତ୍ର ରୂପରେ ଆସିଛନ୍ତି ଏବଂ ଅନିରୁଦ୍ଧ ହେଉଛନ୍ତି ପ୍ରଦ୍ୟୁମ୍ନଙ୍କ ପୁତ୍ର ଇଏ ହେଉଛନ୍ତି ଅନିରୁଦ୍ଧ ଚତୁର୍ଭୁଜ ଏ ଯେଉଁ ଚତୁର୍ଭୁଜଙ୍କ ଲୀଳା ଦ୍ୱାରକାରେ ଆମେ ଶ୍ରବଣ କରୁଛେ ତାଙ୍କ ଲୀଳା ଚାଲିଛି ତେଣୁ ଏଇଭଳି ଭାବରେ ସୀତାଙ୍କର କଥାକୁ ଆମେ ସଂକ୍ଷେପରେ ବର୍ଣ୍ଣନା କଲେ ଆମେ ଯଦି ଆଉ ଟିକିଏ ବିସ୍ତାର କରିଥାନ୍ତେ କିନ୍ତୁ ଆମେ ସଂକ୍ଷେପ 14 ବର୍ଷକୁ ଆମେ 14 ସେକେଣ୍ଡ ଛାଡ଼ିଦେଲେ ଆମେ ଅବଶ୍ୟ ବର୍ଣ୍ଣନା କଲେ ନାହିଁ କିନ୍ତୁ ସୀତାଦେବୀ ଏଇଭଳି ଭାବରେ ଆଦର୍ଶ ଭଗବାନ ରାମଚନ୍ଦ୍ର ଯେଉଁଭଳି ଭାବରେ ଆଦର୍ଶ ସ୍ୱାମୀ ମର୍ଯ୍ୟାଦା ପୁରୁଷୋତ୍ତମ ତେଣୁ ସୀତାଦେବୀ ମଧ୍ୟ ସେଇଭଳି ଭାବରେ ମର୍ଯ୍ୟାଦା ନାରୀ ମର୍ଯ୍ୟାଦା ରକ୍ଷା କରିଛନ୍ତି ଭଗବାନ ରାମଚନ୍ଦ୍ର ଏକ ପତ୍ନୀ ବ୍ରତ ଧାରଣ କରିଥିଲେ କିନ୍ତୁ ଭଗବାନ କୃଷ୍ଣ ଅବତାରରେ ଭଗବାନ ରାମଚନ୍ଦ୍ର ଯଦି ଯାଇଛନ୍ତି ପଞ୍ଚବଟୀରେ ସେ ସେଠିକାର ଯେଉଁମାନେ ସାଧୁମାନେ ଥିଲେ ଭଗବାନ ରୂପ ଏଭଳି ରହିଥିଲା ରୂପ ଦେଖିକିରି ସେମାନେ ତାଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ ସେମାନେ ତାଙ୍କ ସଙ୍ଗ ଲାଭ କରିବା ପାଇଁ ଚାହିଁଥିଲେ କିନ୍ତୁ ଭଗବାନ ରାମଚନ୍ଦ୍ର ମୌନ ରହିଲେ କାରଣ ଭଗବାନ ରାମଚନ୍ଦ୍ର ଏକ ପତ୍ନୀ ବ୍ରତ କରିଛନ୍ତି ଧାରଣ କରିଛନ୍ତି ତେଣୁ ସିଏ ଦ୍ୱିତୀୟ ପତ୍ନୀ ଗ୍ରହଣ କରିପାରିବେ ନାହିଁ ତେଣୁ ଏମିତିକି ଭଗବାନ ରାମଚନ୍ଦ୍ରଙ୍କର ନିଜ ପାର୍ଶ୍ୱଦ ଯିଏକି ଜମ୍ବମାନ ମଧ୍ୟ ଚାହୁଁଥିଲେ ତାଙ୍କର କନ୍ୟାଙ୍କୁ ବିବାହ ଦେବା ପାଇଁ ଭଗବାନ ରାମଚନ୍ଦ୍ରଙ୍କୁ ସେ ମନା କରିଦେଲେ ଅପେକ୍ଷା କରିବାକୁ ତେଣୁ ସେଇ ଜମ୍ବମାନ ଭଗବାନ କୃଷ୍ଣଙ୍କୁ ବିବାହ ଦେଲେ ତାଙ୍କର କନ୍ୟାଙ୍କୁ ଜାମ୍ବବତୀ ଏ ଭଗବାନଙ୍କର ଦ୍ୱିତୀୟ ପତ୍ନୀ ରୂପରେ ଆସିଛନ୍ତି ଦ୍ୱାରକା ଲୀଳାରେ ସେ ବର୍ଣ୍ଣନା କରାଯାଇଛି ତେଣୁ ସେ ଯେଉଁ ଭଗବାନ ରାମଚନ୍ଦ୍ର ରହିଛନ୍ତି ସେଇ ଚତୁର୍ଭୁଜ ତାଙ୍କ ଲୀଳା ଚାଲିଛି ଏଇ ପ୍ରସଙ୍ଗରେ ଏଇସବୁ କଥା ଆସୁଛି କ'ଣ ମୁଁ ଗୋଟେ କ'ଣ କଥା କହିବା ପାଇଁ ବସୁଥିଲି ଏଇଟାକୁ ଆଉ ମୋର ମନେ ପଡ଼ୁନାହିଁ ତେଣୁ ଆମ କଥାକୁ ଏଇଠି ବିଶ୍ରାମ ଦେବା ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୁ କି ଜୟ ସୀତା ନବମୀ ତିଥି ମହାମହୋତ୍ସବ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଜୟ ସମବେତ ଗୌର ଭକ୍ତବୃନ୍ଦ କି ଜୟ ନିଧାଇ ଗୌର ପ୍ରମାନନ୍ଦେ ଆମେ ଅନୁରୋଧ କରିବୁ ଆମର ପ୍ରଭୁଙ୍କୁ ଟିକେ କୀର୍ତ୍ତନ କରନ୍ତୁ।